ओम नमो भगवते वासुदेवाय। श्रीमद् भगवद गीता तृतीय अध्याय 26 नंबर श्लोक मैंने गत काली श्रवण करते भगवान अर्जुन को ज्ञानी मान उपदेश दौंट जे मैंने कर्म आसक्त से मानकर बुद्धि को भ्रमित करवा उचित नुहे बर क्रमश कि अनासक्त हे कर्म करके तार फल प्रति आशा रखिए कर्तृत्व अभिमान रखिए शिक्षा देवा उचित। संसार नैश्वरत्व को क्या प्रतिपाद करदे जन अंतर वैराग्य चली आसो जदि इमती वैराग्य आसता प्रत्येक व्यक्ति जानचे मरीजी तार वैराग्य कहीं आसने जदि क्या आम कहीदे तार वैराग्य चले आसो तार व्यक्ति आखि आगे देखु गोटे लोक एक्सीडेंट हो पे गाड़ी चढ़ की जाऊँच लोक देखुं करोनार लोक मरी जा पे लोक बंचिक रही लोक देखुं मृत्युटा मोर पिता भी मृत्यु हो मोर जेजे भी मोर भी मृत्यु हम पुणी से कमी अपकर्म कर बुद्धिटा को आम किसी उपदेश द्वारा किसी समय पर पारालाइज कर रखिपर से आ कि कम कर अनुसरण करु जेपर्यन सी वैदिक पंथा जे गुड़ आचार्य मैंने से पंथार से नजर ता बुद्धिटा शुद्ध हो पार ना कौन से गोटे छोट पा अ आ ए बी सी डी न शिखे कि डायरेक्ट डग कहीदेल से डग कहीद क्याट कह क्याट कहीदेव जिन छुआ मान शिखा जा फिंगर कौटा फिंगर से कहीदेव एटा फिंगर एटा नोज किंतु नोज तो प्रोनाउंसिएशन ना ताको कह नोज लिखिपर तो कहीदे से करदे कि प्रोसीजर गोटे जान पार आगे कौन कर एबीसीडी लेख डी लेख डी कौन ओ कौन जी कौन जाना डग कह तुम किसी बुद्धि बुझीपार माँ कहे डग तुम डग शिखीदे तुम बुद्धिटा जे ठीक है भाभी तुम डग लिखिपर डगटा कुकुर कि गाई तुम जान खाली डग माँ कह तुम कहीदे पुणी माँ को तुमको देखा पड़ो डगटा ये यहाँ डग से कुकुरटा को देखले सी मान जान केवल डग बोली जाणीदे कहीदे सी बुद्धिटे सब चली आसला ता नुहे से डगटा को जानव कुकुरटा ये कुकुर ये रहे ये खाए देख आग जी लेखा जाए डी को जानव ओ को जानव जी को जानव प्रोनाउंसिएशन शिखे से जहाँ कहला सीटा को परफेक्ट रूल धरा से जन बुद्धि को केवल आम गोटे ज्ञान देदे तार वैराग्य चले आसो से भगवान भजन करदेव एटा हम कहीं ताको क्रमान पंथा जो दे आचार्य मैंने से पंथा हिसाब से जीवाक पड़ो गोटे लोक को आम बार बार कहीकि करदे पार बहुत उपदेश दे गोटे लोक ग्रहण कर तार माने ना पर आम उपदेश गुड़िक आचार्य पंथा हिसाब से जाए कारण आचार्य मैंने जो पंथा दे भगवान से पंथा से पंथा दे गला मान जड़े बुद्धिमेटिकली गुणमुक्त हम ना तुम आज बुझेद सी प्रवचन शुण सतगुण बुझीदेव सी कि दिन आम से छाड़द कि दिन जीव पुणी से खाइब तेनालीरु बुद्धि शुद्ध होनी क्रम पंथार जाए से बुद्धिभेद करना भगवान मना कले एपरिक भक्तर भक्त सी क्या भक्त उपदेश दे अधिकार नहीं कथा कह से कह के अधिकार रही जमी से डिस्टर्ब न हो ना असुविधा हो जीवन टा से कर्म श्रद्धा हर इन्हें ज्ञान स्तर में पहुंची पार ना से जो भक्ति जीवन लक्ष्य आम सह सह भक्त देख ला कि नष्ट से मानकर किए के भक्त 25 वर्ष भुवनेश्वर के भक्त हो बर्तमान कुआडे गले तो हिसाब ना कहीं जो मैंने सब उपदेश देखिए आनी जो मैंने कही से कौन सी उपदेश मूल्यटा से बर्तमान बुझी नहांती तात्कालिक किसी असुविधा रही भक्ति गोटे वैराग्य जीवर के कष्ट से भगवान कथा कह वैराग्य चले से फोटे पलि आस रास्ता जे खाई के आराम रो तुम बुझे नहीं आसो जी जन आसत माया पिटी तुम बड़ घर देख अफिसर देख सी कौ इंजीनियर देख डक्टर देख ने बाबुल बाबू लोग मारे बुलिया लोक सी बाबुल बाबू तिलक मारे बुलिया लोक ସେ ସକାଳୁ ଉଠିଲେ ଟଙ୍କା ଗଣିବା ଲୋକ ମାୟା ସେ ବାଡ଼େଇଛି ନା, ଆଉ ନ ବାଡ଼େଇଲେ ମାୟା ଦବ ଏମିତିକା ବାଟ, ମାୟାର ପାହାଡ଼ କେହି ନ ପାଇଲେ କିଏ ଭଗବାନ ପାଖକୁ ଆସିବେ? ହେ ସଂସାର ଭାଇ କିଛି ନାହିଁ, ଖଟି ଖଟି ମରିବୁ, କେହି ପଚାରିବେନି, ମାୟା ନ ପିଟିଲେ କ'ଣ ଚାଲି ଆସିବ କିଏ? ତୁମେ ଦେଖୁଛ ସେ ଆମ IIT ପଢିଛି, ସେ ବଡ଼ ବଡ଼ ଲୋକ, ସେ ଯିଏ ଯେତେ ବଡ଼ ଲୋକ ଦେଖ, ମାୟା ଦ୍ୱାରା ଏ ମାୟାଦେବୀଙ୍କର କୃପା ତାକୁ କଷ୍ଟ ଦେଇଛନ୍ତି, ଯେଉଁଥିପାଇଁ ସେ କୃଷ୍ଣ ଉନ୍ମୁଖ ହେଇଛି। କିନ୍ତୁ ସେଇ ସମୟରେ ବୈରାଗ୍ୟଟା ତାର ରହିବ, କଷ୍ଟଟା ପାଉଛି ନା, ତୁମେ ଭକ୍ତି କଥା କହିଲେ ଭଲ ଲାଗିବ, ଆରାମ ଲାଗିବ, ସେ ପଶି ଆସିବ ଚାଲି ଆସିବ। କିନ୍ତୁ ସେ ସାଧୁସଙ୍ଗଟା ନ କରେ ତାକୁ, ଯଦି ଆମେ ତାର ପ୍ରକୃତ ବୈରାଗ୍ୟ ନାହିଁ, କ୍ଷଣିକ ବୈରାଗ୍ୟ, ଗୋଟେ କ୍ଷଣ କ୍ଷଣିକ ଶ୍ମଶାନ ବୈରାଗ୍ୟ ଭଳିଆ ତାର ଉଦ୍ରେକ ହେଇଛି, ସେ ସମୟ ଭିତରେ ତୁମେ ତାକୁ ଯଦି ଭକ୍ତିର ଗୋଟେ ଚରମ ଉପଦେଶଟା ଦେଇଦେଲ, ସେ କ'ଣ କ'ଣ କରିବ? କାରଣ ତା ଭିତରେ ଅନ୍ତରେ ଭୋଗ କାମନାଟା ରହିଛି। ଗୋଟେ ଚ୍ୟାଲେଞ୍ଜେସ୍ ଆସିଗଲା ବୋଲି ତାର ଏଠି ବୈରାଗ୍ୟଟା ଚାଲି ଆସ, ପୁଣି ସମାଧାନ ହେଇଗଲେ ପୁଣି ପଳେଇବ ସିଆଡ଼େ, ଆଉ ଭାରି ଅସୁବିଧାଟା। ସେ ତୁମେ ଅଧିକାର ଦେଖି ଉପଦେଶଟା ଦେବ, ଭକ୍ତିର ଉପଦେଶ ସ୍ଥାନ ସ୍ଥିତିଗତା, କାହାକୁ ଡିଷ୍ଟର୍ବ ପ୍ରଥମ କର ନା, ଭକ୍ତିର ଉପଦେଶଟା ମହାପ୍ରଭୁଙ୍କ ଶିକ୍ଷା ହିସାବରେ କାହାକୁ ସେ ଗୃହସ୍ଥ, ତୁମେ କହୁନି ଗୃହସ୍ଥ ଛୁଆ ପିଲା ମାୟା ଛାଡ଼ିକି ପଳେଇବା, ତାର ବୈରାଗ୍ୟ ସ୍ୱାଭାବିକ ଭାବରେ ଆସୁ, ସେ ଘରେ ରହିକି ସଂସାର କର୍ମ କରିକି ଭଗବାନଙ୍କର ଭଜନ କରିକି ତାର ନିଜର ବୈରାଗ୍ୟ ସାଧୁସଙ୍ଗ କରି ତାର ବୈରାଗ୍ୟ ଆସୁ। ତୁମେ ତାକୁ ତୁ କହିବ ଘରଦ୍ୱାର ଛାଡ଼ିଦେଇ, ସବୁ ମାୟା ସ୍ତ୍ରୀ ଛୁଆ ପିଲା ଆସି ଛାଡ଼ିଦେଇ ପଳେଇବା ପରେ କ'ଣ କରିବ? ମଠରେ ବୋଝ ହବ ତୁମ ଉପରେ। ଯାହାର କ୍ଷଣିକ ବୈରାଗ୍ୟ ସେ ସବୁବେଳେ ତ୍ୟକ୍ତ ଆଶ୍ରମକୁ ଆସିଲା ମାନେ ଆଶ୍ରମଟାକୁ ନଷ୍ଟ କରିବ, ସେ ତା କ୍ଷଣିକ ବୈରାଗ୍ୟଟା ଆଉ ତାର ବୈରାଗ୍ୟଟା ପ୍ରକୃତରେ ପରିପକ୍ୱ ହେଇନି, ସେ ଭାରି କଷ୍ଟ, ସେ ତାର ସଂସାରଟା କେତେ କଷ୍ଟ ସେ ରିଏଲାଇଜ୍ କରିନି ନା, ଗୋଟେ କ୍ଷଣିକ କିଛି ଚ୍ୟାଲେଞ୍ଜେସ୍ ଆସିଛି ସେ ପଳେଇ ଆସିଛି। ଯାହାର ବୈରାଗ୍ୟ ପକ୍ୱ ହେଇଛି, ଯାହାର ପୂର୍ବର ସ୍ୱୀକୃତି ରହିଛି, ସାଧୁଗୁରୁ ମାୟାଦେବୀଙ୍କର ନିଷ୍କପଟ କୃପା ଅଛି, ସେ ଯେତେ କଷ୍ଟ ହେଲେ ବି ସେ କହେ ନା ମୁଁ ଭଗବାନଙ୍କର ଭଜନ କର ରହିବି, ମୁଁ ଆଉ ଝୁଡ଼ ଝମେଳାରେ ପଶିବିନି। ବହୁତ ଉପଦେଶ ଦେଲାବେଳେ ବହୁତ ସାବଧାନିକ ଉପଦେଶ ଦେବାକୁ ପଡ଼ିବ। ସେ ବ୍ରହ୍ମଚାରୀ ଅଛି ତା ଠିକ ଅଛି, ତୁ ବ୍ରହ୍ମଚାରୀ ହେଇକି ରହ, ଗୃହସ୍ଥ ଅଛି ତୁ ଗୃହସ୍ଥ, ତୁ ଯିଏ ଯେଉଁ ସ୍ଥିତିରେ ରହିଛି ରୁହ, ଶ୍ରବଣ କୀର୍ତ୍ତନ କର, ଭଗବାନଙ୍କର ଭଜନ କର, କଥା ଶ୍ରବଣ କର, ସେବା କରିକି ତୁମେ ଦିନ କଟା, ମହାପ୍ରଭୁଙ୍କ ଶିକ୍ଷାଟା ହେଲା। ଯଦି ତୁମେ ବୈରାଗ୍ୟ ଆଶ୍ରମକୁ ଯିବ ବା ଉନ୍ନତ ଅଧିକାର ପ୍ରାପ୍ତ ହବ, ତୁମେ ଭଗବାନଙ୍କୁ ପ୍ରାର୍ଥନା କର, ତୁମକୁ ଭଗବାନ ହିଁ ସହାୟକ କରିବେ, ନା ପ୍ରଭୁଙ୍କୁ ପ୍ରାର୍ଥନା କର, ଭଗବାନ ତୁମକୁ ବୁଦ୍ଧି ଦେବେ, ନହେଲେ ଇଏ ବଡ଼ ଅସୁବିଧା ହେଇଯିବ। ଆମର ସେଇଟା ଗୋଟେ ଫକୀରମୋହନ ମଧ୍ୟ ଲେଖିଥିଲା, ପଢ଼ୁଥିଲୁ ଆଉ, ଫକୀରମୋହନ ମଧ୍ୟ ଲେଖିଥିଲା, ଫକୀରମୋହନ ଆମର ସେନାପତି ଥିଲେ, ସେ ଗୋଟେ ଲେଖିଥିଲେ ଆଉ, ସେ ଚୈତନ୍ୟ ମହାପ୍ରଭୁ କମେଣ୍ଟସ୍ କରି ଗୋଟେ ଲେଖିଥିଲେ, ଆମେ ପଢ଼ୁଥିଲୁ ସାହିତ୍ୟରେ, ସେ କୀର୍ତ୍ତନ ହଉଥିଲା, ସେ ଘର ଛାଡ଼ିକି ପଳେଇ ଆସିଛି, ବୁଝିଲ ବଟ ତୁମେ ତ ଭଲ ପଣ୍ଡିତ ଥିଲ, ତୁମ ମନରେ ଥିବ ସବୁ, ଆଉ କିଛି ତୁମ ପାଠ ମନରେ ନାହିଁ, ସାହିତ୍ୟରେ ପଢା ହଉଥିଲା, ସେ ଘର ଛାଡ଼ି ପଳେଇ ଆସିଛି, ଚୈତନ୍ୟ ମହାପ୍ରଭୁ ସଂକୀର୍ତ୍ତନ ହଉଛି, ଫକୀରମୋହନ ଭାରି କମେଣ୍ଟ ଲେଖିବାର ଭାରି ସେ ମାଷ୍ଟର, ସେ ବାଲେଶ୍ୱରିଆ ଲୋକ, ଭାରି ବୁଦ୍ଧିଆସୀ ସାହିତ୍ୟିକ ଲୋକ, ଦୁନିଆ ଦି ଚାରିଟା ତାଙ୍କର ସବୁ ବହୁତ ମହାପ୍ରଭୁ, ଆମ ବାବୁଜୀମାନଙ୍କୁ ସେ ବେଶୀ ଧରେ, ସେ ସମୟରେ ଗମ୍ଭୀରା ବାବା ଗମ୍ଭୀରାରେ ଗଣ୍ଡଗୋଳ ହେଇଥିଲା, ତା ଉପରେ ସେ ଲେଖିଥିଲା କ'ଣ, ସେଇଟା ଗୋଟେ ନାଟକ ସ୍ୱତନ୍ତ୍ର ଲେଖିଦେଇଥିଲା ଆଉ। ସେ ସମୟରେ ଆମେ ପଢ଼ୁଥିଲୁ, ଆମେ ଭୁଲିଗଲେଣି, ସେ ତାର ମହାପ୍ରଭୁଙ୍କର କୀର୍ତ୍ତନ ହେଉଛି, କୀର୍ତ୍ତନରେ ସେ ତାର ଭାବୁକତା ହେଇକି ପଳେଇ ଯାଇଛି, ସେ ଲୋକଟା ସେ ପଳେଇ ଯାଇଛି, କିନ୍ତୁ ସିଏ ତାର ତାଙ୍କ କୀର୍ତ୍ତନ ଚାଲି ତାର ମନ ଲାଗୁନି, ମୋ ବିଲ କୁଆଡ଼େ, ମୋ ବାଡ଼ି କୁଆଡ଼େ, ସେ ସବୁ କହୁଛି ସେ କୀର୍ତ୍ତନରେ, ମୋର ବିଲରେ କ'ଣ ହେଲା, ମୋ ଧାନ କେରେ କ'ଣ ହେଲା, ସେଭଳି ଲୋକଙ୍କୁ ସେ ସେତେବେଳେ ଭେଟିଛି। ଆରେ ସିଏ ସଂକୀର୍ତ୍ତନ ସମସ୍ତେ କରୁଛନ୍ତି, କିନ୍ତୁ ତା ତା ମନ ମୋଟେ ଲାଗୁନି, ତାର ବିଲ ବାଡ଼ି ଜମି କଥା ମନ ପଡ଼ୁଛି, ଫକୀରମୋହନଙ୍କର ଗୋଟେ ଲେଖା ଅଛି, ଆମେ ପଢ଼ୁଥିଲୁ, କ'ଣ ତା ଟାଇଟଲ ସବୁ ଭୁଲିଗଲୁ, ଖେଳିଲେ ତାକୁ ସବୁ ବାହାରି ବସି ମନରେ ଥିଲା, ସେ ସେଇଭଳିଆ କ୍ଷଣିକ ବୈରାଗ୍ୟ ଗୁଡ଼ାକ ଭାରି ହଇରାଣ, କ୍ଷଣିକ ଗୋଟେ ବୈରାଗ୍ୟ ଚାଲି ଆସେ, ସେ ବୈରାଗ୍ୟରେ ସ୍ଥାୟୀତ୍ୱ ଯେତେ ବୈରାଗ୍ୟ ରହିଛି, କ୍ଷଣିକ ବୈରାଗ୍ୟ ହଉ, ଚପଳ ବୈରାଗ୍ୟ ହଉ, ଅସ୍ଥିର ବୈରାଗ୍ୟ ହଉ, ଏ କ୍ଷଣିକ ଯୋଉଟା ଅସ୍ଥିର ସେଇଟା, ଫଲକ ବୈରାଗ୍ୟ ହଉ, ଏ ଶୁଷ୍କ ବୈରାଗ୍ୟ ହଉ, ଶ୍ମଶାନ ବୈରାଗ୍ୟ ହଉ, ଯେତେ ପ୍ରକାର ବୈରାଗ୍ୟ ରହିଛି, ଇଏ କେବେ ବି ଯଦି ସାଧୁସଙ୍ଗ ଆଉ ଶ୍ରବଣ କୀର୍ତ୍ତନ ନହେଲେ ଏସବୁ ବୈରାଗ୍ୟର ସ୍ଥାୟୀତ୍ୱତା କିଛି ନାହିଁ, ଯୁକ୍ତ ବୈରାଗ୍ୟ ସ୍ତରକୁ ଆସିପାରିବ ନାହିଁ, ଚେଞ୍ଜେସ୍ ହେଇଯିବ ତାର, ଆଉ କିଛି ସୁବିଧା ପାଇଗଲେ କ'ଣ ହେଇଗଲେ, ସେଥିପାଇଁ ଆମର କାହାକୁ ବିଚଳିତ କରିବା ଆମର ଉଦ୍ଦେଶ୍ୟ ନୁହେଁ। କୋଟିପତି ହୁଏ କି ଭିକାରି ହୁଏ କି ସାଧୁ ହୁଏ କି ସମସ୍ତଙ୍କର ଉଦ୍ଦେଶ୍ୟ ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ଶିକ୍ଷା ହିସାବରେ ସମସ୍ତେ ଭଗବାନଙ୍କର ନାମ କରିବା ଦରକାର। କାରଣ ନାମ କଲେ ଚିତ୍ତଦର୍ପଣ ମାର୍ଜନ ହବ। ଆମ ଚିତ୍ତଦର୍ପଣ ମାର୍ଜନଟା ମୁଖ୍ୟ ନା, ପ୍ରଚାର କର କି ସେବା କର କି ଯାହା କର, ତମର କାମଟା ଗୋଟେ ପ୍ରଥମ କାମ ସେଟା। ତୁମେ ସନ୍ନ୍ୟାସୀ ହୁଅ କି ତୁମେ କଣଟା ହୁଅ, ଗୁରୁ ହୁଅ କି ତୁମେ ଯୋଉ ସ୍ଥିତିକି ଯାଅ, ଶିଷ୍ୟ ଯାହା କରିବ ଗୁରୁ ଗୁରୁ ସମସ୍ତଙ୍କର ଗୋଟେ ଟାସ୍କ ଅଛି। ଦର୍ପଣଟା ସ୍ୱଚ୍ଛ ହେଲେ ତା ମୁହଁଟା ଦେଖିବ। ତୁମେ ଭଗବାନଙ୍କୁ ଦେଖିବାକୁ ହେଲେ ତୁମେ ହୃଦୟ ରୂପକ ଦର୍ପଣ ଦେଖିବ। ହୃଦୟଟା କଣ ହବା ଦରକାର, ସ୍ୱଚ୍ଛ ହବା ଦରକାର। ତୁମେ ହଜାର ଭକ୍ତ ତିଆରି କର, ହଜାରଟା ମନ୍ଦିର କର, ହଜାର ପ୍ରଚାର କର, ସେଗୁଡ଼ାକ ଆମେ ଶୁଣିବୁନୁ। ଯେ ଫିଲୋସଫି ଜାଣିନି ତାକୁ ପାଠ ପଢେଇବ, ତୁମକୁ ମତେ କୃପା ମିଳିଯିବ, କେମିତି କୃପା ମିଳିଯିବ? ତୁମେ ଯାହା ସବୁ କରୁଛ ଚେତ ଦର୍ପଣ ମାର୍ଜନ ପାଇଁ। କୃପାଟା ଏମିତି ଗୋଟେ ବସ୍ତୁ ନୁହେଁ, ତୁମେ ସଠିକ ମନ ଭାବରେ କରୁଥିବ ତୁମେ ମିଳିବ। କିନ୍ତୁ ମୁଖ୍ୟ ଉଦ୍ଦେଶ୍ୟ କ'ଣ, ତୁମେ ପ୍ରଚାର କର କି ପୂଜାରୀ ସେବା କର, କ'ଣ ବି କର, କେଉଁ ଆସ୍ତମର ଥାଅ, ମହାପ୍ରଭୁଙ୍କର ଗୋଟିଏ ଶବ୍ଦକୁ ସବୁବେଳେ ମନେ ରଖିବାକୁ ପଡ଼ିବ, ଚେତ ଦର୍ପଣ ମାର୍ଜନ। ତୁମ ଚିତ୍ତରୂପକ ଦର୍ପଣଟା ମାର୍ଜନ ମାର୍ଜିତ ହବା ଦରକାର। ତ ସେଇଥିରେ ଭଗବାନଙ୍କୁ ଦେଖିବ, ସେଇଠି ଭଗବାନ ବସିବେ। ତୁମେ କେତେ ବର୍ଷର ଭକ୍ତ ହୁଅ, ଗୃହସ୍ଥ ହୁଏ କି ବ୍ରହ୍ମଚାରୀ ହୁଏ କି କ'ଣ ସେବା କରୁଛ କର, ସେଥିରେ କିଛି ଯାଏସ ନାହିଁ। ତୁମେ ଲୋକଙ୍କୁ ଠକେଇ ଦେବ କି ତୁମେ ନିଜେ ଠକିଯିବ, ତୁମର ତୁମ ହୃଦୟଟା କ'ଣ ତୁମେ ନିଜେ ମାପିକି ଦେଖ। ଅନ୍ୟମାନଙ୍କୁ କହିବାର କ'ଣ, ସେମାନେ ବହକା ଗୋଟେ ହିନ୍ଦୀରେ କ'ଣ ବହକେଇ ଦେଉଛନ୍ତି ଲୋକ, ଲୋକଙ୍କ କହିବାର କ'ଣଟା ରହିଛି? ତୁମେ ବହୁତ ପୁରୁଣା ଭକ୍ତ ହେଲେ ତୁମେ ବହୁତ ଗ୍ଲୋରିଫିକେସନ କରି, ତୁମେ ବହୁତ ବଡ଼ ଲୋକ, କିନ୍ତୁ ସନ୍ନ୍ୟାସୀ ହେଇଗଲ, ଗୁରୁ ହେଲେ ତୁମେ ବହୁତ ଲୋକ, ବହୁତ କଥା କହିବେ। ତୁମେ ନିଜକୁ ନିଜେ ଦେଖ, ତୁମ ହୃଦୟ ଭିତରେ କ'ଣ ଅଛି, ତୁମ ହୃଦୟ ଚିତ୍ତଦର୍ପଣ ମାର୍ଜନ ହେଇଛି କି ନାହିଁ। ଆମେ ଯାହାକୁ ଆଣୁଛେ ବା ଯିଏ ପ୍ରଚାର କରୁଛି ବା ଯିଏ ଆସୁଛି, ସମସ୍ତଙ୍କର ଗୋଟିଏ କାର୍ଯ୍ୟ ମହାପ୍ରଭୁଙ୍କ ହିସାବରେ, ଚିତ୍ତରୂପକ ଦର୍ପଣଟା ମାର୍ଜିତ ହବା ଦରକାର। ସେଥିରେ ଆମେ ଭଗବାନଙ୍କୁ ଦର୍ଶନ କରିବା। ସେଥିପାଇଁ ଅଧିକାରର ନିର୍ଣ୍ଣୟକୁ ନେଇକି ଭଗବାନ ବାରମ୍ବାର ଅର୍ଜୁନଙ୍କୁ କହୁଛନ୍ତି, ତୁମେ କର୍ମୀ ଲୋକମାନଙ୍କର ବୁଦ୍ଧିକୁ ବିଚଳିତ କରନା, ଭେଦ କରନା ଜ୍ଞାନ ଦ୍ୱାରା, ତାଙ୍କୁ କ୍ରମ କ୍ରମପନ୍ଥାରେ ଉପଦେଶ ଦିଅ। ଭକ୍ତମାନେ ସେଭଳି ଏମିତି ଉପଦେଶ ଦେଲା ବେଳେ ଏମିତି ଉପଦେଶ ଦେବନି ସ୍ୱାମୀ ସ୍ତ୍ରୀ ଝଗଡ଼ା ଲାଗିବେ। ଉପଦେଶଟା ବହୁତ ବାଲାନ୍ସ ହେବା ଦରକାର। ତୁମେ ଏମିତି କଥା ଗୁଡ଼ା କହିଦେବ, ସେ ତା ନା ସ୍ୱାମୀ ସ୍ତ୍ରୀ ନାଚୁଥିବେ ମଠ ମନ୍ଦିର, ତାଙ୍କର ଗଣ୍ଡଗୋଳ ଲାଗୁଥିବେ, ସବୁ ମଠ ମନ୍ଦିରକୁ କେସ ଆସିକି ବଞ୍ଚିବ। ଏସବୁ ଅନଥରାଇଜ ପର୍ସନ ଗୁଡାକ ଭକ୍ତି କଲା ମାନେ, ଯେଉଁମାନଙ୍କର ଯାହା କ'ଣ ଯେଉଁମାନଙ୍କର ଭକ୍ତି କରିବାର ଉଦ୍ଦେଶ୍ୟ ନାହିଁ, ମୋଟିଭେଟେଡ୍ ପର୍ସନ୍ସ, ସେମାନଙ୍କର ଗୋଟେ ଉଦ୍ଦେଶ୍ୟ ରହିଛି ଅଲଗା, ଭକ୍ତିଟା ଗୋଟେ ଯାହା କୁହନ୍ତି ଧର୍ମ ଧୂଜି, ଏମାନେ ଧର୍ମ ନାଁରେ ନିଜର ଦୋଷ ଗୁଡ଼ାକୁ ଖସେଇବେ। ଧର୍ମଟା କାହିଁ ନେଉଛନ୍ତି, ଏଇଟା ଧର୍ମଟା, ଏଇ ଧର୍ମ ଧୂଜି ମାନଙ୍କର ବେଶୀ ଅସୁବିଧା। ନିଜର ଗୁପ୍ତ ଯାହା କୁହନ୍ତି ଯାହା ଯେଉଁଗୁଡ଼ିକ ଖରାପ ସ୍ୱଭାବ ରହିଛି, ସେଗୁଡ଼ିକୁ ଢାଙ୍କିବା ପାଇଁ ଧର୍ମଟାକୁ ନିଅନ୍ତି। ଲୋକଗୁଡ଼ାକ ଆଗରୁ ବେଶୀ ଚିତ୍ତତେଲକୁ ଦେଖିଲେ ରାଗନ୍ତି ନା, ଆଉ ଓଡ଼ିଆ ଲୋକ କୁହନ୍ତିନି ଚିତ୍ତତେଲ କରି ପକଉଛି, ଆଉ କାହିଁ କୁହନ୍ତି ଏ ଚିତାକଟା କୁହନ୍ତି ନା, ଏଇଟା ଚିତାକଟାଟା କହିଲେ ତୁମଟା କୁହନ୍ତି ନା, ଏ ଚିତାକଟା ଆସିଲା, ଏ ଚିତାକଟା କ'ଣ, ଲୋକ କାହିଁ ଚିତାକଟା କୁହନ୍ତି? ଆରେ ଚୋରଟାକୁ ଶୀଘ୍ର ଧରିହବ, ଚୋରଟା ଚୋର, ଚିତା ତିଳକ ମାରିଦା ତ କ'ଣ ଲୋକ କହିବେ, ସାଧୁଟା ସିଏ କାହାକୁ ଠକିଲା, ତାକୁ ଏଇଟା ଚିତାକଟାଟା ଓଡ଼ିଆରେ କୁହନ୍ତି ନା ଚିତାକଟା। ଆଉ କାହିଁ ସାଧାରଣ ତିଳକ କଲା ମାନେ ଲୋକମାନେ ତିଳକ କଲା ମାତ୍ରେ ଚିତା କାଟିଲା ମାନେ ଲୋକମାନେ ଜାଣିବେ ହେଉଛି ଧାର୍ମିକ ଲୋକ, ସିଏ ଯଦି ଠକିଲା ତାକୁ ଲୋକ କ'ଣ କହିବେ? ଭକ୍ତିମ ଠାକୁର ତିଳକ କରୁନଥିଲେ, ସେ କହିଲେ ନା ମୋ ଗୁରୁଦେବ ମନା କରିଛନ୍ତି, ମୁଁ ନାମ କରିବି ତିଳକ କରିବି, ମୋ ଆଚରଣ କିଏ ଦେଖିଲା ମାନେ କରି। ଆଜିକାଲି ତ ଚିନ୍ତା ବି ଲୋକ କରୁନି, ମୁଁ ଗୋଟେ ତିଳକ ଧାରଣ କରିଛି, ମାଳି ଧାରଣ କରିଛି, ମୁଁ ଗୋଟେ ଭୁଲ କାମ କେମିତି କରିବି, ପାପକାର ଅପକାର୍ଯ୍ୟ ଗୁଡ଼ା କରୁଛ, ମିଥ୍ୟା ଗୁଡ଼ା କରୁଛ, ତୁମେ ତୁଳସୀ ଧାରଣ କରିବି, ତୁମେ ସିଧା ନର୍କକୁ ଯିବ। ଭକ୍ତ ନର୍କକୁ ଯାଏ ନା, କିନ୍ତୁ ଭକ୍ତ ଯଦି ତୁଳସୀ ଧାରଣ କରିକି ମିଥ୍ୟା କଥା ସବୁବେଳେ କହୁଛି ନା, ସେ ନର୍କକୁ ଯିବ ହିଁ ଯିବ, ପାପକର୍ମ ଛାଡ଼। ତୁମେ ତୁଳସୀ ଧାରଣ କରୁଛ, ତିଳକ ଲଗାଉଛ, ଏ ଅନଧିକାର ବ୍ୟକ୍ତି ଗୁଡ଼ିକ ସବୁ ଆସିଲେ ଆଶ୍ରମ, ଏଇ ଯୋଉ ଭକ୍ତି ମାର୍ଗକୁ ଏମାନେ ସବୁ ଦୂଷିତ କରିବେ। ତେବେ ଯେଉଁମାନେ ଆଣୁଛନ୍ତି, ତେବେ କୁହାଗଲା ନା, ଯେଉଁମାନେ ଯିଏ ଉପଦେଶ ଦେଇ ତାଙ୍କୁ ଆଣୁଛନ୍ତି, ତାଙ୍କୁ ଏଇଟା ତାଙ୍କର ଦାୟିତ୍ୱ। ୟାର ପ୍ରକୃତରେ ସ୍ପିରିଚୁଆଲ ପ୍ରବାଦ କୁହନ୍ତି ନା, ୟାର ସ୍ପିରିଚୁଆଲ ଇଣ୍ଟରେଷ୍ଟ ଅଛି କିମ୍ବା ଇଏ ଆଗରେ କୃଷ୍ଣଙ୍କୁ ରଖିକି ଏନ୍ଜୟ କରିବା ପାଇଁ ଚାହୁଁଛି। ପୂର୍ବ ସବୁ କହିଛନ୍ତି, ସେ ଦୁନିଆର ସବୁଠୁ ବଡ କନସେସନ ଦେଇକି ଲୋକ ବିଦେଶ ଲୋକଙ୍କୁ ଭକ୍ତ କରୁଛନ୍ତି, କିନ୍ତୁ କଥାରେ କେବେ କମ୍ପ୍ରମାଇଜ କରୁନାହାନ୍ତି ଫିଲୋସଫିରେ। ତୁମେ କୃଷ୍ଣଙ୍କୁ ଆଗରେ ରଖୁଛନ୍ତି, ଧର୍ମଟାକୁ ଆଗରେ ରଖିକି ଦେଖିଲ ଭିତରେ ନିଜର ଇନ୍ଦ୍ରତୃପ୍ତି। ଏଇ ଲୋକମାନଙ୍କ ପାଇଁ ଷ୍ଟ୍ରେଟ୍ ହଉଛି ନର୍କ। ଏମାନଙ୍କୁ ସରକାର ଧରିଲେ ଫାଶୀରେ ଲଗେଇଦେବୁ, ଦେଖ ଏମାନେ ରିଲିଜ ହଉନାହାନ୍ତି ତଳେ। ଧର୍ମ ନାମରେ ଯେଉଁମାନେ ଭୁଲ କରୁଛନ୍ତି ସେମାନଙ୍କୁ ସେଟା ଫାଶୀ ଲଗେଇବା ଦରକାର। ଅଲଗା ମାନଙ୍କୁ ବରଂ ଏ ପାପୀ ଗୁଡ଼ାକୁ ଛାଡ଼ିବା ଦରକାର, ମଦୁଆ ପଦୁଆ ମର୍ଡର ମାନଙ୍କର ତାଙ୍କୁ ରକ୍ଷା ଅଛି, କାରଣ ସେମାନେ ଜାଣିନଥିଲେ କରୁଛନ୍ତି। ଯେଉଁମାନେ ଧର୍ମ ନାଁରେ ଏଇ ଯୋଉ ପର ନାରୀ ପର ଧନ ଏମାନେ ସବୁ କାମ କରୁ, ଏମାନଙ୍କୁ ସିଧା ଫାଶୀ ଦେବା ଦରକାର। ଏମାନଙ୍କ ପାଇଁ ଏଇଟା ଗୋଟିଏ କେପରି, କାରଣ ଏମାନଙ୍କ ଶୁଦ୍ଧ ଆଉ ସମାଜରେ ଧର୍ମ ଉପରେ ଲୋକମାନଙ୍କର ଖରାପ ଧାରଣା ଆସିବ ନାହିଁ। ସେଥିପାଇଁ ଧର୍ମ ନେତା ଗୋଟେ ଶବ୍ଦ ଅଛି, ରାଜନେତା ଯେମିତି ଅଛି ଧର୍ମ ନେତା। ଧର୍ମ ନେତା ଆଉ ଧର୍ମର ତୁମେ ନେତା, ତୁମେ ତୁମେ ଧର୍ମ ଧାର୍ମିକ ବ୍ୟକ୍ତି ଜଣେ। କେତେଟା ଲୋକ ଚିତ୍ରତିଳକ କରୁଛନ୍ତି, କେତେଟା ଲୋକ ତିଳକ ଲଗାଉଛନ୍ତି, ମାଳି କରୁଛନ୍ତି, ହଜାର 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 ଲୋକ ଭିତରେ ଜଣେ। ତୁମେ ଜଣେ ଆଜି ଭୁଲ କଲା ବେଳକୁ ଲକ୍ଷ ଲୋକଙ୍କର ରାସ୍ତାଟାକୁ ତୁମେ ବନ୍ଦ କରିଦଉଛ, କାରଣ ଲୋକ ତ ଠିକ ଜିନିଷ ଦେଖିବେନି, କିଏ ଭୁଲ କଲା, ସେ ତିଳକ ମାରିକି ହେଇ ସେ ବାବା ତ ଏହା କଲା ଆଉ ଗଲା। ଜଣଙ୍କ ପାଇଁ ଏତେ ଲୋକ ସେ ପଥରୁ ବଞ୍ଚିତ ହେଲେ। ସେଥିପାଇଁ ଯେଉଁମାନେ ତିଳକ ଲଗାଉଛନ୍ତି ସେମାନେ ସାବଧାନ ରହିବା ଦରକାର। ପ୍ରଥମେ ଚିତା କଟା ହୁଏନି, ଓଡ଼ିଆରେ ଯେମିତି କୁହନ୍ତି ଚିତା କଟା ହୁଏନି, ଚିତାଟା କାଟିକି ତୁମେ ସେସବୁ ବଦନାମ କରିବ ପ୍ରଭୁପାଦଙ୍କୁ ଇସ୍କନଙ୍କୁ, ତୁମେ ଆବଶ୍ୟକ ନାହିଁ। ତୁମର ସଦାଚାର ନାହିଁ, ତୁମେ ବେକର ମାଳି ପକାଇ ହରିନାମ କର, ତୁମେ ଭୋଗ ଲଗେଇବ ରଙ୍ଗ ଖାଅ, କାରଣ ଆଜିକାଲି ବେକର ମାଳି ଲଗେଇଲା ମାନେ ତିଳକ ଲଗେଇଲା ମାନେ କାହାକୁ କ'ଣ କହିବେ ଇସ୍କନ, ଆଉ ଇସ୍କନ କିଏ ବି କେଉଁଠି ଭକ୍ତ ଅଛି ଲୋକ ଜାଣନ୍ତିନି। ଭାରତବର୍ଷରେ କିଏ ପଚାରନ୍ତିନି ତୁମେ କୋଉ ମଠର, ଅଲଗା କୋଉ ମଠର ବୋଲି କିଏ ପଚାର, ସମସ୍ତେ ଦେଖିବେ ତିଳକ ମାଳି ମାନେ ନାଲି କପଡ଼ା ମାନେ ଯେକୌଣସି ତିଳକ ମାନେ ଆପଣ ଇସ୍କନ କି ସାଙ୍ଗେ ସାଙ୍ଗେ କହିବେ। ପୂର୍ବରୁ ବହୁତ କଷ୍ଟ କରିକି ସଂସ୍ଥା କରୁଛନ୍ତି, ତେଣୁ ଅନଧିକାରୀ ବ୍ୟକ୍ତିକୁ ଉପଦେଶ ଦେବା ଉଚିତ ନାହିଁ। ତାର ଯଦି ବୈରେ ତାର ପ୍ରକୃତରେ ତାର ସ୍ପିରିଚୁଆଲ ଇଣ୍ଟରେଷ୍ଟ ନାହିଁ, ସେ ଲୋକଟା କ'ଣ କରିବ, ସେ ତାର କିଛି ବେନିଫିଟ୍ ପାଇପାରିବନି, କିନ୍ତୁ ଗୋଟେ ଡିଷ୍ଟର୍ବାନ୍ସ କ୍ରିଏଟ୍ କରିବ ଧର୍ମରେ। ସେଥିରେ ଭଗବାନ ଏଠି ମନା କରୁଛନ୍ତି, ଏଟା କେବଳ କର୍ମୀମାନଙ୍କ ପାଇଁ ନୁହେଁ, କେବଳ ଜ୍ଞାନୀମାନେ ଯେ ଜ୍ଞାନୀମାନଙ୍କ ପାଇଁ ଉପଦେଶ ଦିଅନ୍ତି, ଭକ୍ତମାନଙ୍କ ପାଇଁ ଦିଆଯାଇଛି। ପୂର୍ବଶୀ କଥା କହିଛନ୍ତି ଏଠି ତାଙ୍କ ଭାବାର୍ତ୍ତରେ କହିଛନ୍ତି। ପ୍ରଭାତ ଶିଖୁଛି, ତେଣୁ ଯେ ଆତ୍ମତତ୍ତ୍ୱ ବି ଯେ କୃଷ୍ଣ ଚେତନାରେ ଅଛି, ସେ ଅନ୍ୟମାନଙ୍କର କର୍ମ ବା ଧାରଣାକୁ ହଠାତ୍ ବିଗାଡ଼ିବା ଉଚିତ ନୁହେଁ। ସେ ଯେମିତି କରୁଛି କରୁ, ତା କହୁଛୁ ସେ ଘରେ ରହ, ଆଗେ ନିରାମିଷ ଛାଡ଼, ଭଗବାନଙ୍କୁ ଭୋଗ ଲଗା, ତୁ ପ୍ରସାଦ ପା, ତାର ଧୀରେ 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 ତାର ସେ ରାସ୍ତାକୁ ଆସିବ। ଆଉ ସିଏ କିଛି ଜାଣୁ ନଜାଣେ ତୁ ଆଦିଖ୍ୟା ନୁବା, ତୁ ଯଦି ସିଏ କେତେ ମାଳା ଜପ କରୁଛି, ଭୋଗ ଲଗେଇ ପ୍ରସାଦ ପାଉଛି କି ନାହିଁ, ତାର ଗୁରୁ କ'ଣ ସେ ଜାଣିନି, ଗୁରୁ କାହିଁକି କରାଯାଏ ଜାଣିନି, ତାର ସ୍ପିରିଚୁଆଲ ଇଣ୍ଟରେଷ୍ଟ ନାହିଁ ନା, ତୁ ଦୀକ୍ଷା ନୁହଁ, ଇଏ ଦୀକ୍ଷା କ'ଣ, ଇଏ କ'ଣ ବେପାର ନା ଆଳୁ ବାଇଗଣ ବେପାର ନା କ'ଣ, ଏଗୁଡ଼ାକ ତୁ ଦୀକ୍ଷା ନୁହଁ, ସିଏ ତ ଆଧ୍ୟାତ୍ମିକ, ତାର ଦରକାର, ତାର ଯଦି ଭକ୍ତି ଦରକାର ସିଏ ଯିବ ନା। ତୋର ଅନଧିକାରୀ ବ୍ୟକ୍ତି ଗୁଡାକ ତୁମେ ଏସବୁ ଜିନିଷରେ ପୁରେଇବ, ତାର କ'ଣ ହବ, ତାର ଗଲା ଆଉ, ତାର ଗଲା, ତାର ସିଏ ବିପଦରେ ପଡିବ, ଅନ୍ୟ ଜଣ ବିପଦରେ ପଡିବ, ପକେଇବ ବିପଦରେ ପକେଇବ। ଭଗବାନ ମନା କଲେ ତାକୁ ସାବଧାନ ସହକାରେ ତାଙ୍କ ସ୍ଥିତିକୁ ବିଗାଡ଼ିବନି, ବଡ ଉପଦେଶ ଦବା। ଲୋକ ହିଁ ଆଜି ସମାଜରେ ଯେତେ ପ୍ରକାର ଲୋକ ବିଗିଡ଼ିଛନ୍ତି, ଦୁଇ ପ୍ରକାର ଲୋକ ଅଛନ୍ତି, ଜଣେ ତ ପାପ 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 ଯେଉଁମାନେ କରୁଛନ୍ତି, ମଦ ଖାଉଛନ୍ତି, ମାଂସ ଖାଉଛନ୍ତି, ତାଙ୍କର ଗୁରୁ ଗୋଟେ ଅଛନ୍ତି, ତାଙ୍କର ଲିଡର ସବୁ ଅଛନ୍ତି ନା, ଆଉ ଧର୍ମର ସେଭଳି ଧର୍ମ ନେତାମାନେ ଅଛନ୍ତି। ଯେତେ ମତଭେଦଟାର ଅଛି, ଦେଖ ତୁମେ ଅଧର୍ମରେ ଯେତେ ମତଭେଦ ଅଛି, ଅଧର୍ମରେ ମତଭେଦଟା କମ୍, ଧର୍ମରେ ମତଭେଦଟା ବେଶୀ। ଦେଖ ତୁମେ ଏଟା କିଏ କହୁନାହାନ୍ତି, ମୁଁ ଖୋଲିକି କହୁଛି ତୁମକୁ, ଧର୍ମରେ ମତଭେଦ ଯେତେ ପ୍ରକାର ସଂସ୍ଥା, ଆଗେ ଦେଖ ଧର୍ମରେ କେତେ ପ୍ରକାର ମତଭେଦ ଅଛି, ଯେତେ ପ୍ରକାର ସଂସ୍ଥା ଅଛି ତା ଭିତରେ ସବୁ ସଂସ୍ଥାରେ ମତଭେଦ। ସେ କୃଷ୍ଣକୁ ପୂଜା କରୁଥିବା ଲୋକ ଭିତରେ ଦେଖ ମତଭେଦ, ରାମଙ୍କୁ ପୂଜା କରୁଥିବା ଲୋକରେ ତାଙ୍କର ବି ସମ୍ପ୍ରଦାୟ, ଶିବଙ୍କୁ ପୂଜା କରିବା ଲୋକ ଭିତରେ ତାଙ୍କର ବି ଦେଖ ସବୁ ପ୍ରକାର ଧର୍ମରେ ତୁମେ ଦେଖ ସବୁବେଳେ ଧର୍ମ ଭିତରେ ଦେଖ ଅଧର୍ମଙ୍କ ଭିତରେ ମତଭେଦ ନାହିଁ। ମଦୁଆ ମଦ ତାରକ ମଦ ଖାଇଲେ ତାଙ୍କ ଭିତରେ ମତଭେଦ କ'ଣ? ତାଙ୍କର ତାଙ୍କ ଭିତରେ ଏତେ ନା, ତାଙ୍କର ଗଞ୍ଜୁଳି ଲୋକମାନେ ଗୋଟେ ଜାଗାରେ ବସୁଛନ୍ତି, ଗଞ୍ଜେଇ ଗଞ୍ଜେଇ ଖାଉଛନ୍ତି, ତାଙ୍କର ତାଙ୍କଠୁ ଭଲ ମଦୁଆମାନଙ୍କର ଗ୍ରୁପ ତାଙ୍କର ଗ୍ରୁପ ଚାଲିଛି, ତାଙ୍କ ଭିତରେ ମାଡ଼ପିଟା ହେବା ଗୋଟେ ସ୍ୱାଭାବିକ। ଧାର୍ମିକ ଧର୍ମ ଧର୍ମ ଧାର୍ମିକ ବ୍ୟକ୍ତିମାନଙ୍କ ଭିତରେ ଯେତେ ସମ୍ପ୍ରଦାୟ ରହିଲା, ଯେତେ ମାୟାବାଦୀ କତୁରୁ ଆରମ୍ଭ କରି ସସମ୍ପ୍ରଦାୟ ପର୍ଯ୍ୟନ୍ତ ସମସ୍ତଙ୍କର ମତ ହେଲା ଅଲଗା। ଆଚ୍ଛା, ଦ୍ୱିତୀୟ ହେଲା କେହି କାହାକୁ ଭଲ ପାଆନ୍ତିନି। ଗୋଟେ ମାନବ ଦୃଷ୍ଟିରେ ଭଲ ପାଇବେନି, ଇଏ ତାକୁ ଶତ୍ରୁ ରୂପେ ଦେଖିବ, ସିଏ ତାକୁ ଶତ୍ରୁ ରୂପେ ଦେଖିବ। ଧର୍ମରେ ତୁମେ ଦେଖାଟା ବେଶୀ, ତୁମେ କୌଣସି ଗୋଟେ ଧାର୍ମିକ ଲୋକ ଦେଖିକି ଖୁସି ହେଇପାରିବେନି ସେ ଧର୍ମ କରୁଛି ବୋଲି। କିନ୍ତୁ ମଧୁଆ ଆଉ ଗୋଟେ କାହା ଥର ମତ ଦେଖିଦେଲେ ଖୁସି ହେଉଛି, ଭାଇ ମୋ ପାଟି ଲୋକ ସେ ମଧୁ ପିଉଛି। ଗୋଟେ ଧାର୍ମିକ ବ୍ୟକ୍ତି ଆଉ ଗୋଟେ ଧାର୍ମିକ ବ୍ୟକ୍ତିକୁ ଦେଖିଲେ ବି ସେ ଖୁସି ହେବନି, ସେ କାହିଁକି ଏତେ ଧାର୍ମିକ ବ୍ୟକ୍ତି ହବ? ସେ ମୋଠୁ କ'ଣ ବଡ଼ ଧାର୍ମିକ ବ୍ୟକ୍ତି କି? ଯଦି ତୁମେ ସୂକ୍ଷ୍ମ ଭାବରେ ଦେଖିବ, ଈର୍ଷା ଏ ଦ୍ୱେଷ ମାଶ୍ଚର୍ଯ୍ୟତା ବେଶୀ ଧର୍ମରେ କାର୍ଯ୍ୟକର। ସଂସାର ଏଇଟା ଅଛି, କିନ୍ତୁ ସଂସାରୀ ଲୋକର ଏନ୍ଗେଜମେଣ୍ଟଟା ଅଧିକା, ସେଥିପାଇଁ ତାକୁ ଏତେ ଇଫେକ୍ଟ କରିପାରେ ନା। ସଂସାର ଲୋକ ଖଟିଲେ ଖାଇବ, ଅଫିସ ଯିବ, ତାର ବିଜନେସ୍ କରିବ, ତାକୁ ଏତେ ତା କନସିୟସନେସ୍କୁ ଏତେ ତାକୁ ଡିଷ୍ଟର୍ବ କରେ ନା। କିନ୍ତୁ ଗୋଟେ ଧାର୍ମିକ ବ୍ୟକ୍ତିର କ'ଣ, ତାର ଏନ୍ଗେଜମେଣ୍ଟ ଏତେ ନାହିଁ। ଯାହା ଏନ୍ଗେଜମେଣ୍ଟ ଅଛି, ଥିଲେ ବି ଯେତେ ଏନ୍ଗେଜମେଣ୍ଟ, ତାର ଏଇଟା ଗୋଟେ ବିଜନେସ୍ ଭଳିଆ ହେଇଯାଏ, ଏଡଭିଏସ୍ନେସ୍, ପଛରେ ଲାଗିବା, ପଛରେ କ୍ରିଟିସିଜିମ୍ କରିବା। ଧାର୍ମିକ ଲୋକ ଛୋଟ ବୋଲି କହୁନି, ଅଧାର୍ମିକ ଲୋକ ଭଲ ନୁହନ୍ତି, କମ୍ପାରେଟିଭଲି ଦେଖିବାକୁ ଗଲେ ଆମମାନଙ୍କର ଜୀବନଟା ବେଶୀ ବିଗିଡ଼ି ଯାଇଛି। କାରଣ ଆମର ଷ୍ଟାଣ୍ଡାର୍ଡ ସେୟା ହବା ଉଚିତ ନୁହେଁ, ଆମେ ଧାର୍ମିକ ବ୍ୟକ୍ତି ନା। ତେଣୁ ଧର୍ମ ସଂସ୍ଥା ଭିତରେ ଡିଫରେନ୍ସ ରହିଲା, ପୁଣି ଗୋଟିଏ ସଂସ୍ଥା ଭିତରେ ଦେଖା ଡିଫରେନ୍ସ ରହିଲା। ଜଣେ ଜଣଙ୍କୁ ଭଲ ପାଇବା, ସେ ଆମ ଗ୍ରୁପର ଲୋକ, ଏମିତି ତୁମେ ପାଇବନି। ଆମ ସଂସ୍ଥାର ଲୋକ, ଏମିତି ତୁମେ ଦେଖିବାକୁ ପାଇବନି। କାରଣ ଏଇସବୁ ଅନଧିକାରୀ ବ୍ୟକ୍ତିମାନଙ୍କର ପ୍ରବେଶରେ, କାରଣ ସେମାନଙ୍କର ସ୍ୱାର୍ଥନିଷ୍ଠ ହୃଦୟ, ସଂକୀର୍ଣ୍ଣ ମନୋଭାବ ଦ୍ୱାରା କୋଉଠୁ ଆସେ? ସେମାନଙ୍କ ସ୍ୱାର୍ଥନିଷ୍ଠ ହୃଦୟ। ପ୍ରଭୁପାଦ ସମଗ୍ର ବିଶ୍ୱର ସବୁ ଜାତି ସବୁ ଦେଶର ଲୋକ ଧରିକି ଆସିଲେ, ସେଇଟା ଏଇଟା ଗୋଟେ ସଂସ୍ଥା ତିଆରି କଲେ। କିନ୍ତୁ ତା ଭିତରେ ଆମମାନେ ରହିଛେ, ଦେଖ ଆମମାନଙ୍କର ମେଣ୍ଟାଲିଟି କ'ଣ? ପ୍ରଭୁପାଦଙ୍କ ସେ ମେଣ୍ଟାଲିଟି ନଯାଇ ଥାଆନ୍ତା, ତାହେଲେ ସେ ଭାରତବର୍ଷ ଛାଡ଼ି ଯାଆନ୍ତା, ସେ କିନ୍ତୁ ମୋର ଭାରତୀୟ ଲୋକ ଦରକାର। ଏ ସଂକୀର୍ଣ୍ଣ ମନୋଭାବ ଯୋଉ ଆସେ ସ୍ୱାର୍ଥନିଷ୍ଠ ହୃଦୟ ବ୍ୟକ୍ତି ଗୁଡ଼ାଙ୍କର, ମୁଁ ଏଇ କଥା କହୁଥିଲି, ଯୋଉ ଡିଫରେନ୍ସଟା କେତେ ରହୁଛି ଦେଖ। ଗୋଟେ ଉପର କନସିୟସନେସ୍କୁ ଯିବା, ତ କୃଷ୍ଣ କେମିତି ପାଇବ? ଗୋଟେ ଫିଲୋସଫିଟା ବଡ଼ ବଡ଼ ଗୀତାରେ ପ୍ରବଚନ ଦିଏ, ଭାଗବତରେ ପ୍ରବଚନ ଦିଏ, ତୁମେ ଦେଇଦେଲା ଆମେ କ'ଣ ବଡ଼ି ସ୍କୁଟିନାଇଜ୍ କରି ଦେଖୁନୁ କି? ତ ମାନବ ତୁମ ହୃଦୟରେ ମାନବ ଚେତନା ନାହିଁ ଆଗେ, ତ ଉପର କଥାଟା କାହିଁକି କହୁଛି? ବୁଝୁଛୁ, ଏଇଟା ଥିଓରିଟିକାଲ ଗୋଟା ପଢ଼ିକି ତୁମେ କହୁଛୁ, ତୁମ ଭଳିଆ ହଜାର ହଜାର ଅଛନ୍ତି ବକ୍ତା ଏଇଭଳିଆ, ଆମେ ସେଟାକୁ ଆଡମିଟ୍ କରିବୁନୁ? ଆମେ ସେ ଗୋଟିଏ ଜିନିଷ ଦେଖିବୁ, ଚେତ ଦର୍ପଣ ମାର୍ଜନ, ତ ଚିତ୍ତଟା କ'ଣ? ତୁମେ ଧାର୍ମିକ ବ୍ୟକ୍ତି ହେଲେ ତୁମେ ତିଳକ ମାର, ମାଳିକ ମାଳିକ ଜପ କର, କ'ଣ ବି କର, ତାର ମୂଲ୍ୟ ଯେ ନାହିଁ ବୋଲି କଥା ନୁହେଁ, ତୁମେ ସେଟାକୁ କେତେ ପାଳନ କରୁଛ ସେଟା ତୁମ ଚିତ୍ତ ହୃଦୟର ବୃତ୍ତିରୁ ଜଣାପଡ଼ିବ। ତୁମ ହୃଦୟରେ ଈର୍ଷା ଅଛି, ଦ୍ୱେଷ, ତୁମେ କେତେ ବଡ଼ ବ୍ୟକ୍ତି ଥାଅ, ତ ଡୁପ୍ଲିସିୟସ୍ ନେଚର, ତୁମେ ସରଳ ନୁହଁ ମାନେ, ସେଟା କିଛି କାମ ଦେବନି, ତୁମେ ସେ ସ୍ତରର ଅଛ। ତେଣୁ ଏଇ ଯେଉଁ ଭେଦ ଗୁଡ଼ାକ ରହିଛି, ଏ ଯେଉଁ ତା ମାନେ କ'ଣ, ଇଏ ଗୋଟେ ସବୁ ଅନର୍ଥ ଭିତରେ ସବୁ ବୁଡ଼ିକି ରହିଛନ୍ତି। ତ ଦେଖନ୍ତୁ, ଗୋଟେ ଗୋଟେ ସଂସ୍ଥା ଭିତରେ ବି ରହିଛି, ସଂସ୍ଥା ଛାଡ଼ି ଦିଅ, ସଂସ୍ଥା ଭିତରେ ବିଭିନ୍ନ ଗୁରୁ ରହିଲେ, ଗୁରୁଙ୍କର ବିଭିନ୍ନ ଶିଷ୍ୟ ରହିଲେ, ତାଙ୍କ ଭିତରେ ଡିଫରେନ୍ସ ଛାଡ଼, ପୁଣି ଗୋଟିଏ ଗୁରୁଙ୍କର ଶିଷ୍ୟ ଭିତରେ ଡିଫରେନ୍ସ ଦେଖ। ଗୋଟେ ଜୀବର କେତେ ମାନେ ତାର ଏଇଟାକୁ ଗୁରୁଦେବ କୁହନ୍ତି, ଏଇଟା ଜୀବର କେତେ ଗୋଟେ ବଦ୍ଧ ଅବସ୍ଥା, ଗୋଟେ ଜୀବ କେତେ ଗୋଟେ କଣ୍ଡିସନ ଷ୍ଟେଜରେ ରହିଛି, ସେଥିପାଇଁ ସବୁବେଳେ ଆମକୁ ଯେତେବେଳେ ଭାଗବତ ପଢ଼ୁଛେ, ଗୀତା ପଢ଼ୁଛେ, ସବୁବେଳେ ବହୁତ ଭଲ ଭାବରେ ତାକୁ ଶ୍ରଦ୍ଧା କରିବାକୁ ପଡ଼ିବ, ଦେଖିବାକୁ ପଡ଼ିବ ଭଗବାନ କ'ଣ କ'ଣ ଏଠି କହୁଛନ୍ତି। ତ ପ୍ରଭୁ ଏଇ ଅର୍ଜୁନଙ୍କୁ ଏଇ କଥା କହିସାରିଲା ପରେ ପରବର୍ତ୍ତୀ ଶ୍ଳୋକକୁ ପୁଣି ବୁଲାଉଛନ୍ତି, ପ୍ରତ୍ୟେକ ଶ୍ଳୋକ ସହିତ ପ୍ରତ୍ୟେକ ଶ୍ଳୋକର କନେକ୍ସନ୍ ରହିଛି। ଅର୍ଜୁନ ଏଠି କ'ଣ କହିଲେ, ଜ୍ଞାନ ଲୋକ ଅଜ୍ଞାନ ଲୋକମାନଙ୍କର ବୁଦ୍ଧିକୁ ଭେଦ କରିବ ନାହିଁ, ଏଇଟା ଭକ୍ତି ଭକ୍ତିରେ ବି ଲଗେଇବ, ଜ୍ଞାନରେ ବି ଲଗେଇବ, ଅଧିକାର ଦେଖି କଥାବସା କରିବ ନ, ତ ଭକ୍ତି ନାଁରେ ଅନ୍ୟ ଲୋକକୁ ଡିଷ୍ଟର୍ବାନ୍ସ କରିବ ନାହିଁ, ସେ ଘରଦ୍ୱାର ଛାଡ଼ିଦେବ, ଆଜି କଣ୍ଡା ହଇରାଣ ହବ, ଛୁଆ ପିଲା ଛାଡ଼ିଦେବ, କିମ୍ବା ଭକ୍ତି ନାମରେ ଏଭଳି ଲୋକମାନଙ୍କୁ ଇନଭାଇଟ୍ କର ନା ଯେଉଁମାନେ ଭକ୍ତିକୁ ଆଗରେ ରଖିକି ନିଜେ ଦୂରାଚାରୀ ଗୁରୁ ଆଚାର୍ଯ୍ୟଙ୍କୁ ବଦନାମ କରିବେ, ଆବଶ୍ୟକ ନାହିଁ। ସେ କଣ କିଏ ଲେଖିଲେ, ବେଶ ଦୋଷାୟ କଳ୍ପତେ, ନୀତିକାର ଲେଖିଲେ ବିଦ୍ୱାନ ବ୍ୟକ୍ତି ବେଶକୁ ବିଶ୍ୱାସ କରିବନି। ସେ ଲେଖିଦେଲେ ନୀତିକାର, ଗୋଟେ ଭାରତବର୍ଷ ନୀତିକାର ମାନେ ସବୁ ଜାଣିଛୁ ଲେଖିଛନ୍ତି ଆଉ। ଜନକା ଜନକା ଆତ୍ମା ଜହ, ତ ବେଶୁ କଣ ବିଶ୍ୱାସ କରିବ? ଦେଖ ରାବଣ ଆଜି ଜନକ ଜନକର ଆତ୍ମ ସୀତାଙ୍କୁ ଆଜି ହରଣ କଲା, ସାଧୁ ବେଶରେ ନା ଆଉ। ଲୋକ ଗୁଡା କୁହନ୍ତିନି ବେଶରୁ କଣ ଅଛି, ସିଏ ଏଗୁଡ଼ା ସବୁ ପଡ଼ିଛନ୍ତି ବୋଲି ସେମାନେ ବେଶକୁ କାଟିଦିଅନ୍ତି ନା। ଆରେ ବେଶର ମୂଲ୍ୟ ଅଛି, କିନ୍ତୁ ଏଇଭଳିଆ ବେଶ ଧାରଣ କରିକି ଯେଉଁମାନେ ଭୁଲ କର୍ମ କରୁଛନ୍ତି ତାଙ୍କ ପାଇଁ ସେମାନେ ସବୁ ଲେଖିଦେଇଛନ୍ତି। ଆଉ ବେଶରୁ ଦୋଷ ଆସେ ସେ ଲେଖିଛନ୍ତି। ଗୋଟେ ଲୋକ ବେଶ ନେଇଗଲା ପରେ, ଯେମିତି ପୋଲିସଟା ପୋଲିସ ଡ୍ରେସ୍ ପିନ୍ଧିଦେଲା ପରେ ସେ ଆଉ କେୟାର କରୁନି ପବ୍ଲିକ କି, ମୁଁ ତ ପୋଲିସଟା, ମୁଁ ଯାହା କହିଲେ ମୋତେ କିଏ କହିବ। ଆକ୍ଚୁଆଲି ଜଣେ ସାଧୁ ଏଇ ଭକ୍ତ ହେଇଗଲା ପରେ ସେ ବହୁତ ଲୋକଙ୍କୁ କେୟାର କରେ, ସେ ମୁଁ ଯାହା କରୁଛି ପରଫେକ୍ଟ, କାହିଁକି ତାକୁ ବେଶଟା ତାକୁ ଦେଇଦେଲା କଣ ବଳ ଦେଇଦେଲା। ସେ ଲେଖିଲେ ବେଶର ଦୋଷ ଆସେ, ଆଉ ସେ ସବୁ ଶ୍ଳୋକଟା ମୁଁ ପଢୁଥିଲି, ଆରେ ଏ ସତ କଥାଟା ଆଉ, ବେଶରୁ ଦୋଷ ଆସିବ ଆଉ। ଆଉ ସେଥିପାଇଁ ଆମର ପୁରୁଣା ଯୋଉ ଜଗନ୍ନାଥ ସେବା ଅଜି ହରିକା ଜଗନ୍ନାଥ ସେବା ଅଜି ବଂଶୀଦାସ ମହାରାଜ, ସେମାନେ ବେଶ ଧର୍ମ ଥିଲେ ନା, ଆଉ ଅବଧୂତ ଆଉ ଦାଢ଼ି ଆଉ ସବୁ ପୁରା, ତୁମେ ଦାଢ଼ି ଫାଡ଼ି ଛାଡ଼ିଦେଲେ ଆଉ କିଏ ତୁମ ପାଖକୁ ବସିବ? ଯେ ଜଗନ୍ନାଥ ସେବା କଣ ବଂଶୀଦାସ ମହାରାଜ ଗୋଟେ ବଡ଼ କୌପିନି ପିନ୍ଧିବେ, ଡେଙ୍ଗା ଲୋକ କୌପିନି ଖଣ୍ଡେ ପିନ୍ଧିବେ, ଦାଢ଼ି ଛାଡ଼ିଥିବେ, ନା ତିଳକ ଅଛି ନା ମାଳି ଅଛି କିଛି ନାହିଁ, ବସିଲା ଠାକୁର ସବୁ ଚିନ୍ତା କଲେ ଭଜନ କଲେ, ତାଙ୍କ ସବୁବେଳେ ତ କୃଷ୍ଣ ଆଉ ଆମକୁ ତ ସେମିତି କଲେ ହବନି, ସେମିତି ଏଡ଼ାଡ଼ା କେହି କରିବେନି। ତାଙ୍କୁ କେତେ ସିଷ୍ଟମ କରିକି ଆଚାର୍ଯ୍ୟ ମାନେ ସବୁ ଆଣିଲା ପରେ ବି ଦେଖ ଜୀବନ କେତେ ଗୋଟେ କଣ୍ଡିସିଷ୍ଟେନ୍ସ। ଦୁଇଟା ଜିନିଷକୁ ଭଗବାନ ଏଠି କହୁଛନ୍ତି, ଉପଦେଶକୁ ସାବଧାନ ରହିବ, କିମ୍ବା ଯାହାକୁ ଉପଦେଶ ଦଉଛ ତାର ଅଧିକାରଟା ବୁଝିକି ଉପଦେଶ ଦବ, ତାର ସର୍ବନାଶ। ଆଚ୍ଛା ଏଟା କହିଦେଲା ପରେ ବିଦ୍ୱାନ ଆଉ ମୂର୍ଖ ଦୁଇ ଜଣଙ୍କର କର୍ମ ପୂର୍ବ ଶ୍ଳୋକ ଦେଖ, ୟାର ପୂର୍ବ ଶ୍ଳୋକ ଭଗବାନ କହିଦେଲେ ଅବିଦ୍ୱାନ ଯେଭଳି କର୍ମରେ ଆସକ୍ତି ହେଇକି କର୍ମ କରୁଛି, ବିଦ୍ୱାନ ଲୋକ ସେଭଳି କର୍ମରେ ଆସକ୍ତି ହେଇକି କର୍ମ କରିବେ। କିନ୍ତୁ ଅବିଦ୍ୱାନ ଲୋକ ନିଷ୍କାମ ନୁହନ୍ତି, ତାଙ୍କର ନିଜର ସ୍ୱାର୍ଥ ପାଇଁ କର୍ମ କରିବେ, ବିଦ୍ୱାନ ଲୋକ ନିଷ୍କାମ ହେବେ। ଆଚ୍ଛା ଦୁଇ ଜଣଙ୍କ ଚେତନାର କଣ ପାର୍ଥକ୍ୟ ଅଛି? ପ୍ରଥମ ଶ୍ଳୋକରେ କହୁଛନ୍ତି 29 ନମ୍ବର ଶ୍ଳୋକ, ସରି 27 ନମ୍ବର ଶ୍ଳୋକ, ପ୍ରକୃତେ କ୍ରିୟମାଣାନି ଗୁଣୈ କର୍ମାଣି ସର୍ବଶଃ ଅହଂକାର ବିଗୁଣାତ୍ମା କର୍ତ୍ତାମିତି ମାନ୍ୟତେ। ଭୂତ ପ୍ରକୃତିର ତ୍ରିଗୁଣର ଅଧୀନ ହୋଇ ବିଭ୍ରାନ୍ତ ଜୀବାତ୍ମା ନିଜକୁ କର୍ତ୍ତା ବୋଲି ଭାବେ, କିନ୍ତୁ ବାସ୍ତବ ପକ୍ଷେ କର୍ମ ଗୁଡ଼ିକ ପ୍ରକୃତି ଦ୍ୱାରା ହିଁ କରାଯାଉଛି। ଏହି ଶ୍ଳୋକରେ ବଳଦେବୀ ଦେବସ୍ୱାମୀ ଲେଖିଲେ, କର୍ମିତ୍ୱ ସାମ୍ୟୋପି ବିଜ୍ଞାଜ୍ଞ ବିଶେଷମ ଆହ, କର୍ମତ୍ୱ ବିଚାର ଉଭୟ ସମାନତା ରହିଲେ ବି, କର୍ମତ୍ୱ ଗୋଟେ ଜ୍ଞାନୀଟେ କର୍ମ କରୁଛି ଆଉ ଗୋଟେ ଅଜ୍ଞାନୀ ବି କର୍ମ କରୁଛି, କିନ୍ତୁ ତାଙ୍କ ଭିତରେ କର୍ମିତ୍ୱ ସାମ୍ୟୋପି ବିଜ୍ଞାଜ୍ଞ ବିଶେଷମ ଆହ, ବିଜ୍ଞ ଆଉ ଅଜ୍ଞ ବିଷୟରେ ତାର ବିଶେଷ ପାର୍ଥକ୍ୟଟା ଦେଖୁଛନ୍ତି। କର୍ମ ତ ସମାନ କରାଯାଉଛି, ଗୋଟେ ବିଜ୍ଞ ଲୋକ କର୍ମର ଚେତନା କଣ ଆଉ ଗୋଟେ ଅଜ୍ଞ ଲୋକର କର୍ମର ଚେତନା କଣ, ଏଇ ଶ୍ଳୋକରେ ଦେଖା କଣ ଦେଖାଗଲା? ସେ କହୁଛନ୍ତି, ଅହଂକାର ବିଗୁଣାତ୍ମା ଜନ ଅହଂ କର୍ମାଣି କର୍ତ୍ତା ଇତି ମନ୍ୟତେ। ଯେ ଅହଂକାର ଯେ ଅଜ୍ଞ ଲୋକ ତାର ଚେତନାଟା କଣ, ଅହଂକାର ବିଗୁଣାତ୍ମା ଜନ ଅହଂକାର ବିଗୁଣାତ୍ମା ବ୍ୟକ୍ତି ଅହଂ ମୁଁ କର୍ତ୍ତା କର୍ମାଣି କର୍ତ୍ତା କର୍ତ୍ତେ ଇତି ମୁଁ କର୍ମର କର୍ତ୍ତା ମୁଁ କରୁଛି, ଅବିଦ୍ୱାନ ସବୁଳ ଭାବେ ମୁଁ କରୁଛି, ସିଏ କିଛି କରୁନି। ଏଠି ସେ କହୁଛନ୍ତି, କର୍ମାଣି ଲୌକିକାନି ବୈଦିକାନି ଚ, କର୍ମ ଦୁଇ ପ୍ରକାର, ଗୋଟେ ହେଲା ଲୌକିକ କର୍ମ, ଗୋଟେ ହେଲା ବୈଦିକ କର୍ମ। ତାନି କିଦୃଶାନି ତାହା ତାହା କିଭଳି କର୍ମ ସେଗୁଡ଼ିକ କିଭଳି କୁହାଯାଇଛି, ପ୍ରକୃତେ ଏଠି କହିଲେ ପ୍ରକୃତେ କ୍ରିୟମାଣାଣି କହିଲା ନା ପ୍ରକୃତେ କ୍ରିୟମାଣାଣି ପ୍ରକୃତେ ଇସ ମାୟା ଗୁଣ ଇସ ତତ୍କାରୀ ଯେ ଶରୀର ଇନ୍ଦ୍ରିୟ ପ୍ରାଣୀ ଈଶ୍ୱର ପ୍ରବର୍ତ୍ତିତ କ୍ରିୟମାଣାଣି ଲୋକଟା କହୁଛି ମୁଁ କଲି ଆରେ ତୁମେ କରିନ ଗୋଟେ କର୍ମ କରିବା ପାଇଁ କଣ କଣ ଦରକାର କିଏ କିଏ ପ୍ରେରଣା ଦଉଛି ତାକୁ ଲୋକ ବ୍ୟକ୍ତି ବୁଝୁନି ସେ ଭାବୁଛି ମୁଁ କରୁଛି ପ୍ରକୃତି କ୍ରିୟ ମାନେ ପ୍ରକୃତି ମାନେ କଣ କିଏ କିଏ କାମ କରୁଛନ୍ତି ଏଠି କହିଲେ ପ୍ରକୃତି ଈଶ ମାୟା ଭଗବାନଙ୍କ ମାୟାରେ ଗୁଣେଇ ମାୟା ମାୟା କଣ୍ଟ୍ରୋଲ କରୁଛି କାହାକୁ ଗୁଣେଇ ମାୟା ସେମାନେ ପ୍ରପଦ ଚିତ୍ର ଚିତ୍ର କରୁନାହାନ୍ତି ଦେବୀ ମାୟା ଦୁର୍ଗା ଦେବୀ ସତଗୁଣ ରଜଗୁଣ ତମଗୁଣ ଏ ସେଥିପାଇଁ ସେ କହୁଛନ୍ତି ପ୍ରକୃତି କ୍ରିୟମାଣାଣି ପ୍ରତି ଶବ୍ଦକୁ ସେ ଧରୁଛନ୍ତି ପ୍ରକୃତି ଈଶ ମାୟା ଈଶଙ୍କର ମାୟା ଗୁଣେଇ ତତ୍କାର୍ଯ୍ୟ କାହାର କାର୍ଯ୍ୟ ମାୟାର କାର୍ଯ୍ୟ ମାୟା କରୁଛି ମାୟା ଗୁଣ ହେଲା କାର୍ଯ୍ୟ ଗୁଣେଇ ତତ୍କାର୍ଯ୍ୟ ଶରୀର ଇନ୍ଦ୍ରିୟ ପ୍ରାଣ ଈଶ୍ୱର ପ୍ରବର୍ତ୍ତିତ ଶରୀର ଇନ୍ଦ୍ରିୟ ପ୍ରାଣ ଏସବୁ ଅଛି ବୋଲି ତ କର୍ମ ହଉଛି ନା ନାହିଁ ଶରୀର ଦ୍ଵାରା କର୍ମ କରୁଛେ ପ୍ରାଣ ଅଛି ବୋଲି ଶରୀର ସବୁ ଅଙ୍ଗ ଗୁଡିକ ଚାଲିଛି କର୍ମ କରିବା ପାଇଁ ଇନ୍ଦ୍ରିୟ ଗୁଡିକ ଦ୍ଵାରା କର୍ମ କରୁଛେ ତାହେଲେ ଇଏ କାହା ଦ୍ଵାରା ଚାଲିଲା ପ୍ରକୃତି ମାୟା ଗୁଣେଇ ତତ୍କାର୍ଯ୍ୟ ମାୟାର କାର୍ଯ୍ୟ ମାୟାର କାର୍ଯ୍ୟ ଦ୍ଵାରା କଣ ହଉଛି ଏ ଶରୀର କେମିତି ଆସୁଛି ନା ଗୁଣ ସିନା ଆଇଲା ବେଳକୁ ତୁମେ କର୍ମ କରୁଛ ଗୁଣଠୁ ଚାଲିଲା ମୁଁ ବର୍ତ୍ତମାନ ଯିବି ବିଲକୁ ବା ମୁଁ ପାଠ ଏଇଟା କି କେମିତି ଜଣେ କର୍ମ କରିବା ପାଇଁ ଚାହୁଁଛି ଗୁଣ ନ ଆସିଲେ କେହି କର୍ମ କରିବେନି ଗୁଣ ହିସାବରେ କର୍ମ କରେ ନା ତମ ଗୁଣ ଆସିଲା ମୁଁ ଶୋଇବି ରଜଗୁଣ ଆସିଲା ନା ମୋତେ ଧନ ରୋଜଗାର କରିବାକୁ ପଡ଼ିବ ମୋତେ କର୍ମ କରିବାକୁ ପଡ଼ିବ ସତଗୁଣ ଆସିଲା ମୋତେ ଈଶ୍ୱର ଚିନ୍ତନ କରିବାକୁ ପଡ଼ିବ ୟା ପ୍ରେରକ କିଏ ମାୟା ଈଶ ଭଗବାନଙ୍କ ପ୍ରକୃତି ଗୁଣ ଗୁଣ ପ୍ରେରଣା କରୁଛି ନା ଆଉ ପ୍ରକୃତି ମାୟା ଦେବୀ ସେ ଗୁଣକୁ ପ୍ରେରିତ କ୍ଷୋଭିତ କରୁଛନ୍ତି ଜଣେ ଗୁଣ କ୍ଷୋଭିତ ହେଲେ କଣ ହବ ତତେ କାର୍ଯ୍ୟ ଗୁଣ ହିସାବରେ ତୁମେ କାର୍ଯ୍ୟ କରିବ ପୁଣି କାର୍ଯ୍ୟ କରିବା ପାଇଁ କିଏ କିଏ କାର୍ଯ୍ୟ କରିବ ଶରୀର ଶରୀର ଦ୍ଵାରା କାର୍ଯ୍ୟ କରିବ ଶରୀର ଅଛି କିଏ ପ୍ରାଣ ତାପରେ କରିବ କାହା ଦ୍ଵାରା ଇନ୍ଦ୍ରିୟ ଆଜି ମୂଢ଼ ସେ ତ କିଏ ଜାଣିନି ସେ ଭାବୁଛି ମୁଁ ସବୁ କରୁଛି ଆଉ ତୁ କିଛି କରୁନୁ ଗୁଣ ଆସିଲା ବେଳକୁ ତ କର୍ମ କରୁଛୁ ଇନ୍ଦ୍ରିୟ ଦ୍ଵାରା କରୁଛୁ ପ୍ରାଣ ଅଛି ବୋଲି କରୁଛୁ ତାପରେ ସେ କଣ କହୁଛନ୍ତି ଇଦ ମାତ୍ର ବିଦିତବ୍ୟମ୍ ଆଚ୍ଛା ଏଇଟାକୁ ଭଲ ଭାବରେ ସେ ବୁଝାଉଛନ୍ତି କଣ କହୁଛନ୍ତି ନା ଉପକ୍ରମଣ ଉପକ୍ରମ ବିନିର୍ଣ୍ଣୟ ସନ୍ମେଦ ବପୁ ଜୀବାତ୍ମା ଅସ୍ମଦର୍ଥ କର୍ତ୍ତା ଚଣି ଅନାଦିକାଳ ବିଷୟ ଭୋଗ ବାସନ ଆକ୍ରାନ୍ତ ସମ୍ଭୋଗାର୍ତ୍ତିକ୍ୟମ୍ ସ୍ୱସନ୍ନିହିତ ପ୍ରକୃତି ଆଶ୍ଲିଷ୍ୟତ କାର୍ଯ୍ୟ ଅହଂକାର ବିଗୁଣାତ୍ମା ବର୍ତ୍ତମାନ ଗୋଟେ ଦଉଛନ୍ତି ଯେପରି ଅବସ୍ଥାଟା କାହିଁକି ଆସିଲା ପ୍ରକୃତି ଆଉ କାହିଁକି ଧରିଲା ଗୁଣ ଦ୍ଵାରା ସେ କାର୍ଯ୍ୟ କରୁଛି କାହିଁକି ତା ଭିତରକୁ ଅହଙ୍କାର ଆସୁଛି ତା ହିଷ୍ଟ୍ରିଟାକୁ ପୁରା ଦଉଛନ୍ତି ଗୋଟେ ଜୀବର ଏଭଳିଆ ଅବସ୍ଥା କାହିଁକି ହେଲା ବଳଦେବ ଦାସ ଲେଖୁଛନ୍ତି ଏ ଜୀବାତ୍ମା ଯିଏ ଅସ୍ମତ ଅର୍ଥ ଜୀବାତ୍ମା ତାଙ୍କର ତ ଭାରି ମାନେ ସଂସ୍କୃତ ଭାରି କଷ୍ଟ ସଂସ୍କୃତ ଚକ୍ରପାତ ଭଳିଆ ନୁହେଁ କର୍ତ୍ତା ଯୋଉ ଆତ୍ମା ହଉଛି କର୍ତ୍ତା ସେ କଣ କହୁଛି ନା ଅନାଦି କାଳ ବିଷୟ ଭୋଗ ବାସନା ଆକ୍ରାନ୍ତ ଆତ୍ମା ଯିଏ ଅନାଦି କାଳରୁ ବିଷୟ ଭୋଗର ବାସନାରେ ଆକ୍ରାନ୍ତ ହେଇଛି ଯେ ପ୍ରକୃତି ତାକୁ ଧରୁଛି ଗୁଣ ତାକୁ ଧରୁଛି କର୍ମ କରୁଛି ତାର ହିଷ୍ଟ୍ରିଟା କହୁଛନ୍ତି କାହିଁକି ପ୍ରକୃତି ଧରିଲା ଜୀବକୁ ସେ ତ ଆତ୍ମା ନା ତାକୁ କାହିଁକି ପ୍ରକୃତି ଧରିକି ଗୁଣ ଦ୍ଵାରା ତାକୁ ନଚଉଛି ମାୟାଦେବୀ କାହିଁକି ନଚଉଛନ୍ତି ସେଠି ସେ ତାର ଇତିହାସଟା କହୁଛନ୍ତି ଭୋଗବାସନ ଆକ୍ରାନ୍ତ ସମ୍ଭୋଗାର୍ଥିକାମ ସ୍ୱସନ୍ନିହିତ ପ୍ରକୃତି ପ୍ରକୃତି ଆଶ୍ଲିଷ୍ଟ କାର୍ଯ୍ୟ ଅହଙ୍କାରେଣ ଏଇ ଭୋଗବୁଦ୍ଧି ଆସିଲା ପରେ ପ୍ରକୃତି ଦ୍ଵାରା ଆଲିଙ୍ଗିତ ହେଇକି ପ୍ରକୃତିର କାର୍ଯ୍ୟ ହେଉଛି ଅହଙ୍କାର ବିମୁଢାତ୍ମା ତାଦୃଶ ବିଜ୍ଞାନ ଶୂନ୍ୟ ଶରୀରାଦି ଅହଂ ଭଗବାନ ଅହଂ ଭାବମାନ ପ୍ରକୃତି ଶରୀରାଦି ବିଷ ଈଶଚ ସିଦ୍ଧାନି କର୍ମାଣି ମୟବ ଏକେନ କୃତାନି ଇତି ମନ୍ୟତେ ଅନାଦିକାଳରୁ ବିଷୟ ବାସନରେ ତାର କହିଲେ ଯାହା କୁହନ୍ତି ଆକ୍ରାନ୍ତ ତାର ଆଉ ଭୋଗ ବାସନା ଗୁଡାକ ତାର ଉଦିତ ହେଇଛି, ତାଦ୍ୱାରା ପ୍ରକୃତି କ'ଣ କରି ତାକୁ ଆଲିଙ୍ଗିତ କରିକି ରଖିଛି, ରଖିବା ଦ୍ୱାରା ତାର କ'ଣ ହେଇଛି ନା ଅହଙ୍କାର ସୃଷ୍ଟି ହେଇଛି, ଆଉ ସେ ବିଜ୍ଞାନ ଶୂନ୍ୟ ହେଇଛି, ତାର କିଛି ଜ୍ଞାନ ନାହିଁ, ବିଜ୍ଞାନ ଶୂନ୍ୟ ହେଇଯାଇଛି ତାର, ଆଉ ଶରୀର କ'ଣ ଆତ୍ମା କ'ଣ ତାର କିଛି ଜ୍ଞାନ ଗୁଡ଼ାକ ଆଉ ତାର ରହୁନି। ସେଇଥିପାଇଁ ଏ ଯେଉଁ ପ୍ରାକୃତ ଶରୀରରେ ତାର ଭାବନା ଆସୁଛି କ'ଣ, ମୁଁ ହେଉଛି ଈଶ୍ୱର। ଏ ଯେଉଁ କହିଲେ ପ୍ରକୃତ କ୍ରିୟମାଣାଣି ଗୁଣେ କର୍ମାଣି ସର୍ବସ୍ୱ ଅହଙ୍କାର ବିମୁଡ଼ାତ୍ମା, ଅହଙ୍କାରଟା କେଉଁଠୁ ଆସିଲା, ତା ହିଷ୍ଟ୍ରିଟା ହେଲା ଏ ସେ ଦେଲେ। ଏ ଅସ୍ମତାର୍ଥ ଯେଉଁ ଜୀବାତ୍ମା ଯେ ଭଗବାନଙ୍କର ଅଂଶ, ସେ ଅନାଦି କାଳରୁ ବିଷୟ ଭୋଗରେ ପୁରା ପ୍ରମତ୍ତ ହେଇକି ବା ତା ଦେହରେ ଆକ୍ରାନ୍ତ ହେଇକି ସମ୍ଭୋଗ ତାର ସୁସନ୍ନିହିତ ଅତି ନିକଟରେ ରହିକି ପ୍ରକୃତିକୁ ଆଶିଷ୍ଟ ପ୍ରକୃତିକୁ ଅଧିକାର କରିନେଇଛି, ଆଲିଙ୍ଗିତ କରିକି ସ୍ତତ କାର୍ଯ୍ୟ ଅହଙ୍କାରେଣ, ତାର କାର୍ଯ୍ୟ ହେଲା ଅହଙ୍କାର, ଅହଙ୍କାରଟା ସେଥିପାଇଁ ଆସୁଛି। ଆଚ୍ଛା, କର୍ତ୍ତୁରାତ୍ମନ ଯତ୍ କର୍ତ୍ତୃତ୍ୱ ତତ୍ କିଲ ଦେହାଦି ଭି ସ୍ତ୍ରୀ ଭି ପରମାତ୍ମା ଚ ସର୍ବ ସର୍ବପ୍ରବର୍ତ୍ତତେ ନ ଚ ସିଦ୍ଧ୍ୟତେ ନ ତୁ ଏକେନ ଜୀବନ ଜୀବେ ନ ଏବ। ଗୋଟେ ସାଧାରଣ କଥା ସେ ବୁଝୁଛନ୍ତି, ଦେଖ ତୁମେ ଅନାଦିକାଳ କଥା ଛାଡ଼, ସେ ତ ଅନାଦି ହିଷ୍ଟ୍ରିଟି ତ କହିଦେଲି, ଏଇଥିପାଇଁ ଅହଙ୍କାର ଆସୁଛି ପ୍ରଦେବୀ ଦର୍ଶନ କହିବା କଥା। କର୍ମଟା କେହି ଏକାକିତ କରିପାରିବନି, କ'ଣ କ'ଣ ଏଠି କହୁଛନ୍ତି ନା, କର୍ତ୍ତା ହଉଛି ଆତ୍ମା, କର୍ତ୍ତାଟା କିଏ, ଆମେ କ'ଣ ଦେହଟା କରୁଛି, ଦେହଟା କ'ଣ କରୁଛି କି, ଆତ୍ମା ଜଣେ ଅଛି ନା ନାହିଁ, କର୍ତ୍ତା ଆତ୍ମା ତାହା ସିଏ ନିଶ୍ଚିତ କଲା ପରେ ଦେହ ପ୍ରବୃତ୍ତି ଦେହ ଦ୍ୱାରା କର୍ମ ହଉଛି, ଆଚ୍ଛା କ'ଣ କ'ଣ ଲେଖିଲେ ଏଠି, କର୍ତ୍ତୃତ୍ୱ ଆତ୍ମାନ ଯତ୍ କର୍ତ୍ତୃତ୍ୱ ତତ୍ କିଲ ଦେହାଦି ବି ସ୍ତ୍ରୀ ପରମାତ୍ମା ଯାହା ରହିଲା। ଆଚ୍ଛା, ଆତ୍ମା କର୍ମ କରୁଛି, ଆତ୍ମା ଆଉ କର୍ମ କରୁଛେ କାହା ଦ୍ୱାରା, ଦେହ ଦ୍ୱାରା। ଆଚ୍ଛା, ଦେହର ସ୍ଥିତିଟା କାହା ଦ୍ୱାରା ରହିଛି, ଆତ୍ମା ଦ୍ୱାରା ରହିଛି। ଆଚ୍ଛା, ଆତ୍ମା ଦେହ ଦି ଜଣଙ୍କର ସ୍ଥିତି କାହା ଦ୍ୱାରା ରହିଛି, ଆରେ ଇନ୍ଦ୍ର ଦ୍ୱାରା ତୁମେ କର୍ମ କରୁଛ, ଇନ୍ଦ୍ରମାନେ କର୍ମ କରୁଛନ୍ତି କେମିତି, ଆତ୍ମା ରହିଛି ବୋଲି, ଆଉ ଇନ୍ଦ୍ରମାନେ ତ ଦେହ ବିନା ବି କର୍ମ କରିପାରିବେନି। ତେଣୁ ତୁମେ ଗୋଟେ ସାଧାରଣ ବୁଝ, ତାଙ୍କର କହିବା କଥା ତୁମେ ଗୋଟେ ସାଧାରଣ ଭାବରେ ବୁଝ, କର୍ମଟା ଜଣ ଦ୍ୱାରା ହଉନି, ଆମେ କ'ଣ କରୁଛୁ, ଆମେ ତ କହୁଛୁ ମୁଁ କରୁଛି ମାନେ କ'ଣ ଶରୀର କଥା ଭାବୁଛି ନା, ଆଉ କ'ଣ ଆତ୍ମା କଥା ଭାବୁଛି, କହୁଛି ଶରୀରଟା କର୍ମ ଦ୍ୱାରା ଜଣଙ୍କ ଦ୍ୱାରା ହଉନି, ଶରୀରଟା ସରି କର୍ମଟା ଶରୀର ଦ୍ୱାରା ହଉନି କି ଆତ୍ମା ଦ୍ୱାରା ହଉନି, ଇଏ ତିନି ଜଣଙ୍କ ସହାୟତା ରହୁଛି, କାହା ଦ୍ୱାରା, ପରମାତ୍ମା ଜୀବାତ୍ମା ଆଉ ଦେହ। ଆଉ ତୁମେ କେମିତି ସିଧା କହିଦେଉଛ ଯେ ଅହଙ୍କାର ଗୁଣାତ୍ମା କର୍ତ୍ତା ଅହମିତ ମାନେ ତ ମୁଁ କରୁଛି ବୋଲି, ଏଇଟା ହଉଛି ଅଜ୍ଞାନ ବ୍ୟକ୍ତିର ଚେତନା। ଜ୍ଞାନ ବ୍ୟକ୍ତି କେବେ ସେଟା ଭାବେ ନା, ଦୁଇ ଜଣ ପାର୍ଥକ୍ୟଟା ଦେଖୁଛନ୍ତି, ଜ୍ଞାନ ବ୍ୟକ୍ତି କେବେ, ସେଥିପାଇଁ ଭକ୍ତିନ ଠାକୁର ସେଟା ପଦରେ ଲେଖିଲେନି, ତୁମାର ଇଚ୍ଛା ହେ ପ୍ରଭୁ ସବ କାର୍ଯ୍ୟ ହଏ, ଜୀବ ବୋଲେ ଆମେ କରି ତାଇ ସତ୍ୟ ନ, ଜୀବ କି କରିତେ ପାରେ ତୁମେ ନା କରିଲେ, ଜୀବ ମାତ୍ର ଆଶା କରେ ତବ ଇଚ୍ଛା ଫଳେ। ଇସୁ କନକ୍ଲୁଜନଟା ସେ ଦେଇଦେଲେ ଆଉ କ'ଣ, ଇସୁ ଗୀତା ଭାଗବତର କନକ୍ଲୁଜନଟା ସେ, ଜୀବ କିଛି କରିପାରିବେ। ଆଚ୍ଛା, ସାଙ୍ଗେ ସାଙ୍ଗେ ପ୍ରମାଣ ଦେଲେ କର୍ମ ଯେ ଗୋଟେ ବ୍ୟକ୍ତି ତା ମନ ଇଚ୍ଛା କରିପାରିବନି, ତା କର୍ମର ଫଳ ସେ ମନ ଇଚ୍ଛା ପ୍ରାପ୍ତ ହେଇପାରିବନି, ତା ପାଇଁ ପରମାତ୍ମା ଭଗବାନଙ୍କର ସାଙ୍ଗସନଟା ଆବଶ୍ୟକ। ସାଙ୍ଗେ ସାଙ୍ଗେ ଗୀତରଣୀ ପ୍ରମାଣ ଦେଲେ, ତତ୍ ମୟେବ ସିଦ୍ଧତି ଇତି ଜୀବ ଜନ୍ମନ୍ୟତେ ତଦ ଅହଙ୍କାର ବୈମୁଡ଼ ଏବ। କର୍ମଟା ଯଦି ତିନି ଜଣଙ୍କ ଦ୍ୱାରା ସିଦ୍ଧ ହଉଛି, ତାହେଲେ ଏଟା ଅହଙ୍କାର ବିମୁଢା, ତଚ୍ଚ ମୟେବ ସିଦ୍ଧତି ଇତି, ମୋ ଦ୍ୱାରା ଏ ସିଦ୍ଧ ହଉଛି, ମୁଁ ଏଟା କରୁଛି। ଜୀବ ଯତ ମନ୍ୟତେ, ଜୀବ ଯାହା ମନ ଭାବୁଛି ତତ୍ ଅହଙ୍କାର ହେବ ମୌଢ୍ୟାତେ, ସେଟା ଅହଙ୍କାର, କାହିଁ ଅହଙ୍କାର ଅଛି ତା ମୁଢ଼ ହେତୁ, ପରମାତ୍ମା ଅଛି ବୋଲି ଜୀବାତ୍ମା ଅଛନ୍ତି, ଜୀବାତ୍ମା ଅଛି ବୋଲି ଶରୀରଟା ଅଛି, ଶରୀର ଅଛି ବୋଲି ଇନ୍ଦ୍ରିୟ ଅଛି, ତୁମେ କର୍ମ କରୁଛ କାହା ଦ୍ୱାରା, ଇନ୍ଦ୍ରିୟ ଦ୍ୱାରା, ତ ଏତେ ଫ୍ୟାକ୍ଟର ଦ୍ୱାରା ଦେଲ କର୍ମଟା ହଉଛି, ତୁମେ ସାଙ୍ଗେ ସାଙ୍ଗେ କହିଦେଉଛ ମୁଁ କରୁଛି ବୋଲି, ତାହେଲେ ତୁମେ ଭଗବାନ କାଟିଦେଲ। ତା ବଳଦେବୀ ଦର୍ଶନ କହିବା କଥା ହଉଛି, ଏଇଟା ଗୋଟେ ଅଜ୍ଞାନ ବ୍ୟକ୍ତିର ଚେତନା। ଅଧିଷ୍ଠାନ ତଥା କର୍ତ୍ତା ଇତ୍ୟାଦି 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 କା ଇତ୍ୟାଦି କାଚ ଅଧ୍ୟାୟ ଆଚ୍ଛା ଅଧିଷ୍ଠାନ ଅଠର ଅଧ୍ୟାୟକୁ ପଳେଇଗଲେ ଗୀତାର ଅଠର ଅଧ୍ୟାୟରେ ମୁଁ ଆଗରେ କହିବି ଏଗୁଡ଼ାକ ଏଇଟାକୁ ରେଫରେନ୍ସ ଦଉଛନ୍ତି ସାଙ୍ଗେ ସାଙ୍ଗେ ଭଗବାନ ଅହଂକାର ବିମଳାତ୍ମା କର୍ତ୍ତା ଅହମ୍ ଇତି ମନ୍ୟତେ ଏଥିରେ ତିନିଟା କଥା କହିଲେ ଏଠି ଏଠି କ'ଣ କହିଲେ ଆତ୍ମା ଶରୀର ପରମାତ୍ମା ତ ସେଠି ପାଞ୍ଚଟା କଥା କହିଲେ ଜଣେ ବ୍ୟକ୍ତି କର୍ମଟା ତା ମନ ଇଚ୍ଛା କରୁନି ବା କର୍ମ କରିବାର ସିଏ ହେଉଛି କର୍ତ୍ତା ନୁହେଁ ଅଧିଷ୍ଠାନ ତଥା କର୍ତ୍ତା କରଣଂଚ ପୃଥକ ବିଧା ବିବିଧାଶ୍ଚ ପୃଥକ ଚେଷ୍ଟା ଜୈବ ଦୈବ ଚୈବାର୍ଥ ପଞ୍ଚମ ପାଞ୍ଚଟା ଜିନିଷ ପରେ ଜଣେ ଗୋଟେ ଲୋକକୁ କର୍ମର ଫଳ ମିଳେ ଅଠର ଅଧ୍ୟାୟରେ ଦେଲେ ଆଉ ମୂର୍ଖ ଲୋକ କ'ଣ କହିବ ମୁଁ କରୁଛି ଆରେ ଭକ୍ତିର ବାବା ସେୟା ଏଠି ବା ଲେଖିଲେ ଦିଟା କର୍ମ ଦୁଇ ପ୍ରକାର ବୈଦିକ ଆଉ ଲୌକିକ ଲୌକିକ ବୈଦିକ ଯେକୌଣସି କର୍ମ ହେଉଛି ସବୁ କାହା ଦ୍ୱାରା ଆମ ସିଦ୍ଧାନ୍ତ ଗୋଟେ ସବୁ ପ୍ରଭୁଙ୍କ ଦ୍ୱାରା ସମ୍ପାଦିତ ହେଉଛି ତାଙ୍କ ଇଚ୍ଛାରେ ହେଉଛି ମୁଁ କିଛି କରୁନି କେତେଟା ଜିନିଷ ରହିଲା ପ୍ରଥମେ ଅଧିଷ୍ଠାନ ଅଧିଷ୍ଠାନ କୋଉଟା ପାଞ୍ଚଟା ଜିନିଷ ଅଧିଷ୍ଠାନ ଅଧିଷ୍ଠାନ ହେଲା ତୁମେ ଗୋଟେ କର୍ମ କରିବାକୁ ହେଲେ ପାଞ୍ଚଟା ଜିନିଷ ଦରକାର ଅଧିଷ୍ଠାନ ମାନେ ଯା ଦ୍ୱାରା ତୁମେ କରୁଛ କୋଉଟା ଅଧିଷ୍ଠାନ ଏଇ ସ୍ୱର ଦ୍ୱାରା ତୁମେ କର୍ମଟା କରୁଛ ତାର ଦ୍ୱିତୀୟ ଅଧିଷ୍ଠାନ ତଥା କର୍ତ୍ତା ସ୍ୱର ଦ୍ୱାରା କରୁଛ କର୍ତ୍ତା କିଏ ଆତ୍ମା ଆତ୍ମା ନଥିଲେ ସ୍ୱର କ'ଣ କାମ କରିପାରିବ କାମ କରୁଛି କିଏ ଲୋକ କହୁଛନ୍ତି କାହାକୁ କାମ ହଉଛି ପାଞ୍ଚ ଜଣଙ୍କ ଦ୍ୱାରା କାର୍ଯ୍ୟ ହଉଛି ପାଞ୍ଚ ଜଣଙ୍କ ଦ୍ୱାରା ଆଉ ଲାଷ୍ଟ ରହିଛନ୍ତି ଭଗବାନ ସେ ନ ଚାହିଁଲେ କୌଣସି କର୍ମ ହେଇପାରିବନି କି ଫଳ ମିଳିବନି କିନ୍ତୁ କେହି ବୁଝିପାରୁନି ସମସ୍ତେ କହୁଛନ୍ତି ମୁଁ କର୍ମ କରୁଛି ଅଧିଷ୍ଠାନ ଶରୀର ଅଧିଷ୍ଠାନ ତଥା କର୍ତ୍ତା କର୍ତ୍ତା ହେଲା କିଏ ଆତ୍ମା ଅଧିଷ୍ଠାନ ତଥା କର୍ତ୍ତା କରଣଂଚ କରଣଂ କିଏ ଯିଏ କରୁଛି ଅଧିଷ୍ଠାନ ହେଲା ଶରୀର କର୍ତ୍ତା ହେଲେ ଆତ୍ମା କିନ୍ତୁ କରୁଛି କିଏ କରୁଛି ଇନ୍ଦ୍ରିୟ କାରଣ ଇନ୍ଦ୍ରିୟଟା କରୁଛି ନା ଆଉ ସ୍ୱର ମାନେ କ'ଣ ଆଉ ସ୍ୱର ମାନେ କ'ଣ ତୁମେ ତୁମେ କହୁଛ ମୁଁ ଭୁବନେଶ୍ୱର ଯେ ତୁମ ପେଟ ଚାଲିକି ପଳଉଛି ନା କ'ଣ ପାଦରେ ଚାଲିବା ଆରମ୍ଭ କଲେ ତପରେ ତୁମେ ସବୁ ଅଙ୍ଗ ଯାଉଛି ବା ଚାଲିବାର ଇନ୍ଦ୍ର ଗୋଟେ କାମ କରୁଛି ନା କର୍ମେନ୍ଦ୍ରିୟ କାମ କରୁଛି ଜ୍ଞାନେନ୍ଦ୍ରିୟ କାମ କରୁଛି ଇନ୍ଦ୍ର ଗୁଡା ରହିଲା ତେଣୁ ଗୋଟିଏ କର୍ମ ପାଇଁ ଏଇ ପାଞ୍ଚଟା ଜିନିଷ ଅଛି ଅଧିଷ୍ଠାନ ଶରୀର ଅଧିଷ୍ଠାନ ତଥା କର୍ତ୍ତା ହେଲେ ଆତ୍ମା କରଣମ ଇନ୍ଦ୍ରିୟ କରଣମ ଚ ପୃଥକ ବିଧା କର୍ମ ପୁଣି କେତେ ପ୍ରକାର ବିଭିନ୍ନ ପ୍ରକାର କର୍ମ ଆଚ୍ଛା ଚେଷ୍ଟା କେତେ ପ୍ରକାର ବିବିଧା ତ ପୃଥକ ଚେଷ୍ଟା ବିଭିନ୍ନ ପ୍ରକାର ଚେଷ୍ଟା ବିଭିନ୍ନ ପ୍ରକାର କର୍ମ ବିଭିନ୍ନ ପ୍ରକାର ଚେଷ୍ଟା ଚେଷ୍ଟା ମାନେ କ'ଣ ଡିଫରେଣ୍ଟ ୱେରେ ସବୁ କରାହଉଛି ନା କ'ଣ ଯିଏ ମୋବାଇଲ ଫିଟିଂ ଯିଏ କରୁଛି ମୋବାଇଲ ଯିଏ କ'ଣ ସଜଡ଼ଉଛି ଆଉ ଯିଏ ରେ ସଜଉଛି ଆଉ ଟିଭି ଯିଏ ସଜଉଛି ସେ କ'ଣ ସମସ୍ତେ ଗୋଟେ ମିସ୍ତ୍ରୀ ନା କ'ଣ ଖାଲି ମେକାନିକାଲରେ କେତେ ପ୍ରକାର କର୍ମ କରୁଛି ଗାଡ଼ି ଯିଏ ସଜଉଛି ମୋଟରସାଇକେଲ ଯିଏ ସଜଉଛି ତ କ'ଣ ମୋଟରସାଇକେଲ ଦୋକାନକୁ ନେଇକି ତୁମେ କାର ପହଞ୍ଚେଇବ କହିବ ମୋତେ ସଜା ତୁମେ ତ ମେକାନିକ ଆଉ ଆରେ କର୍ମ ବି ବିଭିନ୍ନ ପ୍ରକାର ରହିଛି ଚେଷ୍ଟା ବି ବିଭିନ୍ନ ପ୍ରକାର ଅଧିଷ୍ଠାନ ତଥା କର୍ତ୍ତା କରଣଂଚ ପୃଥକ ବିଧା ବିବିଧାଶ୍ଚ ପୃଥକ ଚା ଚେଷ୍ଟା ବି ବିଭିନ୍ନ ପ୍ରକାର କରାହଉଛି ଦୈବ ଚୈବ ଅର୍ଥ ପଞ୍ଚମ ଏ ଚାରିଟା ପରେ ଆଉ ଜଣେ ରହିଲେ କିଏ ଦୈବ ପରମାତ୍ମା ପଞ୍ଚମ ଫ୍ୟାକ୍ଟର ହେଲା ଇମ୍ପୋର୍ଟାଣ୍ଟ ସବୁପରେ ପଞ୍ଚମ ଫ୍ୟାକ୍ଟର ସାଙ୍କ୍ସନ୍ ନକରି କୌଣସି କାମ ହେଇପାରିବନି କିନ୍ତୁ ଅହଂକାର ବିମଣାତ୍ମା ବ୍ୟକ୍ତି ଏଗୁଡ଼ାକ ଜାଣେ ନା ତାଙ୍କର କହିବା କଥା ହଉଛି ଏହା ଶେଷରେ ସେ କଥା ଲେଖୁଛନ୍ତି ଏଇ ଶରୀର ଓ ଇନ୍ଦ୍ର କର୍ତ୍ତୃକ ଯେ ପ୍ରକୃତି ପ୍ରକୃତିରୁ ଏହା ଯେ କୁହାଯାଇଛି ସେଠି କେବଳ ତାହା କେବଳ ତାହାର ତାହା ଏହା ମନା କରା ଯୁକ୍ତିଯୁକ୍ତ ନୁହେଁ ପୁରୁଷର ସଂସର୍ଗରେ ସେଇଭଳି ପ୍ରବୃତ୍ତି ସ୍ୱୀକାର କରାହୋଇଛି ଅତଏବ ପୁରୁଷ କର୍ତ୍ତୃକ ଅବର୍ଜନୀୟ ଏହା ବ୍ୟାଖ୍ୟା କରାହେଉଛି ବେଦାନ୍ତରେ ଲେଖିଛନ୍ତି ଠିକ୍ ଅଛି କାର୍ଯ୍ୟକାରଣ କର୍ତ୍ତୃତ୍ୱ ହେତୁ ପ୍ରକୃତିରୁ ଉଚ୍ଛେଦ ଭାଗବତକୁ ନେଲେ କାର୍ଯ୍ୟ କାରଣ ତୁମେ ଯାହା ବି କରୁଛ, ପ୍ରକୃତି ପ୍ରକୃତି କାର୍ଯ୍ୟ କରୁଛି, ପୁରୁଷ ସେଟାକୁ ଦେଖାଉଛନ୍ତି। ତ ଭଗବାନ ଶ୍ରୀକୃଷ୍ଣଙ୍କର ଏହି ଶ୍ଳୋକରେ କହିବାର ତାତ୍ପର୍ଯ୍ୟ ହେଉଛି, ଅଜ୍ଞାନୀର କର୍ମ କରିବାର ଶୈଳୀ ବା ତା ଚେତନା ଆଉ ଜ୍ଞାନୀର କର୍ମ କରିବାର ଚେତନା ହେଉଛି ଭିନ୍ନ। ଅଜ୍ଞାନୀ ବ୍ୟକ୍ତି କ'ଣ କରୁଛି, ସେ ଭାବୁଛି ମୁଁ ହେଉଛି କର୍ତ୍ତା, ମୁଁ ସବୁ କରୁଛି, କିନ୍ତୁ କମ୍ ସେ କମ୍ ସେ ତିନିଟା ଜିନିଷକୁ ଭୁଲିଯାଉଛି ଯେ ତୁମେ କରୁନ, ଆଉ ଦୁଇଟା ଜିନିଷ କିଏ ରହିଲେ, ପରମାତ୍ମା ରହିଲେ, ଆତ୍ମା ରହିଲେ, ତାକୁ ଭୁଲିଗଲା। ଆଉ ଗୀତାରେ ସିଦ୍ଧାନ୍ତ ହିସାବରେ ପାଞ୍ଚଟା ଜିନିଷ ନେଇ ଗୋଟେ କର୍ମ ହେଉଛି, ଅଧିଷ୍ଠାନ ତଥା କର୍ତ୍ତା, ସେ ଶ୍ଳୋକକୁ ନେଇ କର୍ମ ହେଉଛି। କିନ୍ତୁ ଅହଙ୍କାର ବ୍ୟକ୍ତି ସେ କିଛି ଜାଣେ ନା, ସେ ଭାବୁଛି ମୁଁ ମୋ ଦ୍ୱାରା ସମସ୍ତ କର୍ମ ହିଁ ସମ୍ପାଦିତ ହେଉଛି, ତା ଚେତନାଟା ଏହା। ସେଥିପାଇଁ ପୂର୍ବ ତାତ୍ପର୍ଯ୍ୟରେ ସେ କଥା ଲେଖିଲେ, ଦୁଇଟି ଲୋକ ଜଣେ କୃଷ୍ଣ ଚେତନରେ ଅଛି ଆଉ ଜଣେ ଭୌତିକ ଚେତନା ଅଛି, ସେମାନେ ସମସ୍ତେ କର୍ମରତ। ଧୀରେ ଚେତନା କଥା ଏଭଳି କମେଣ୍ଟେଡ଼ ପ୍ରପତ ଭାଷାରେ ଲେଖିଦେଲେ, ବାହାରକୁ ଜଣାଯାଏ ଦୁଇ ଜଣ ଯାକ ଏକା ସ୍ତରରେ କାମ କରୁଛନ୍ତି, କିନ୍ତୁ ଦୁହିଁଙ୍କର ଚେତନା ସ୍ତର ମଧ୍ୟରେ ବିରାଟ ବ୍ୟବଧାନ ରହିଛି। ଚେତନା ସ୍ତରରେ ଡିଫରେନ୍ସଟା ରହୁଛି, ଆଉ ସେ ନିଜକୁ କର୍ତ୍ତା ବୋଲି ମନେ କରୁଛି। ଯେଉଁ ଲୋକ ଭୌତିକ ଚେତନାରେ ଅଛି ସେ ମିଥ୍ୟା ଅହଙ୍କାର ବଶବର୍ତ୍ତୀ ହୋଇ ଭାବୁଛି ଯେ ସେ ହେଉଛି କର୍ତ୍ତା। ସେ ଏକଥା ଜାଣେ ନାହିଁ ଯେ ଏ ଶରୀର ଭୂତ ପ୍ରକୃତିରୁ ଜାତ, ଭୂତ ପ୍ରକୃତି ଭଗବାନଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରେ। ପୁରା ପୂର୍ବ ଡେସ୍କ୍ରିପ୍ସନ୍ କରି ପୁରା ପର୍ବଟା ଏଠି କ'ଣ ଲେଖିଦେଇଛନ୍ତି ଯେ ବ୍ୟକ୍ତି ଜାଣିପାରେ ନା ସ୍ୱରଟା କେଉଁଠି ମିଳିଛି, ଭୂତ ପ୍ରକୃତିରୁ। ଆଚ୍ଛା, ଭୂତ ପ୍ରକୃତିକୁ କିଏ କଣ୍ଟ୍ରୋଲ କରୁଛନ୍ତି, ଭଗବାନ। ଭୌତିକ ଚେତନା ଥିବା ବ୍ୟକ୍ତି ଏଇ ଜ୍ଞାନ ନାହିଁ, ସେ କହୁଛି ମୁଁ କର୍ମ କରୁଛି, ଆଉ ତୁମେ କେମିତି କର୍ମ କରୁଛ, ସ୍ୱରଟା କେଉଁଠୁ ପାଇଛ, ଭୂତ ପ୍ରକୃତିରୁ କର୍ମ କରୁଛ, ଭୂତ ପ୍ରକୃତିରେ କର୍ମ କରୁଛ। ଦୁଇ ଜଣଙ୍କର କର୍ମ ଆଉ ଶରୀର ଦୁଇ ଜଣଙ୍କର କଣ୍ଟ୍ରୋଲ ହେଲେ କିଏ, ପଞ୍ଚମ ଭଗବାନ। ସେ ଏକଥା ଜାଣିନି ଯେ ଏ ଶରୀର ଭୂତ ପ୍ରକୃତିରୁ ଜାତ, ଭୂତ ପ୍ରକୃତି ଭଗବାନଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରେ। ଭୌତିକ ଚେତନାରେ ଥିବା ବ୍ୟକ୍ତିର ଏ ଜ୍ଞାନ ନାହିଁ ଯେ ସେ ସମ୍ପୂର୍ଣ୍ଣ ରୂପେ କୃଷ୍ଣଙ୍କର ନିୟନ୍ତ୍ରଣାଧୀନରେ ଅଛି। ବାହାରକୁ କ'ଣ ଜାଣିଛି ନା, ମୁଁ କୃଷ୍ଣଙ୍କ କଣ୍ଟ୍ରୋଲରେ ଅଛି ବୋଲି ସେ ଆଙ୍କି ଜାଣି, ଏ କରୋନା କରୋନା ହେବେ, କରୋନାରେ ଆସିଲା ମରିଗଲା, ସେ ସେଇଟା କ୍ୟାନ୍ସର ହେଇଗଲା, କ୍ୟାନ୍ସର ଜୀବନ ମଧ୍ୟ ହେଲା, ପାରାଲିସିସ୍ ହେଇଗଲା, ଯାହା ସେ କହିବେ କୃଷ୍ଣ ନା କହିବେନି, ଯେ କୃଷ୍ଣଙ୍କ କଣ୍ଟ୍ରୋଲ ବରଂ ସେ କହିବେ ମୁଁ ଗୋଟେ ମୋତେ ରୋଗ ଦ୍ୱାରା ମୁଁ କଣ୍ଟ୍ରୋଲରେ ରହିଛି, ମୁଁ କାହା ଦ୍ୱାରା କଣ୍ଟ୍ରୋଲ, ଭଗବାନଙ୍କ କଣ୍ଟ୍ରୋଲ ଗୋଟେ ଜୀବ ରହିଛି ବୋଲି ଗୋଟେ ଜୀବ ତ ମାନିବନି ଦେଶୀ। ସେ କରୋନା କରୋନା ସମୟ ହେଉଛନ୍ତି ନା, ସେ ଭଗବାନଙ୍କ ଇଚ୍ଛା ବୋଲି କେହି ଗ୍ରହଣ କରିବେନି, ଏଇଟା ପ୍ରଭୁଙ୍କ ଇଚ୍ଛାରେ ରୋଗ ଗୁଡାକ ହେଇଛି ବୋଲି। ରୋଗ ଶୋକ ମୃତ୍ୟୁ ଭୟ ତବ ଇଚ୍ଛା ମତ ହୟ, ତବ ଇଚ୍ଛା ବଡ଼ ବଳବାନ ସଦା ବଳବାନ, ତୁମି ତ ପରମେଶ୍ୱର ପରମ ପରାପର ତବବାସ ଭକ୍ତ, ସେଇ ତବବାସ ଭକ୍ତ ଭକ୍ତଟାକୁ ଲେଖିଲେ ଭଗବାନ ଆପଣଙ୍କ ଇଚ୍ଛାରେ ଯେତେବେଳେ ରୋଗ ଆସୁଛି ଶୋକ ଆସୁଛି ଡିଗୁଡ଼ି ଆଉ କିଛି ଭାବିବନି, ମୁଁ ପ୍ରାରବ୍ଧ 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 କ'ଣ, ତୁମେ ଯାହା ଭାବିଲେ ବି କ'ଣ, ଆଉ ଯାହା ଭାବିବ ଆଉ ତଳୁ କଷିବ, ପ୍ରାରବ୍ଧ ଭାବିଲେ ମନ ଭାଙ୍ଗିଯିବ ନା, ମୋର ପ୍ରାରବ୍ଧ ଖରାପ ନା, ଏଇଟା ମୋ ପ୍ରଭୁ ଇଚ୍ଛାରେ ଆସିଛି। ରୋଗ ଶୋକ ମୃତ୍ୟୁ ଭୟ ଚାରିଟା ଜିନିଷ କହିଲେ, ଆଉ ରୋଗ ହଉ ଶୋକ ହଉ ମୃତ୍ୟୁ ହଉ ଭୟ ହଉ, ତମ ଇଚ୍ଛା ମତ ଆପଣଙ୍କ ଇଚ୍ଛା ହେଇଛି, କାହିଁକି ଆପଣଙ୍କ ଇଚ୍ଛାରେ କାହିଁକି, ତମ ଇଚ୍ଛା ସଦା ବଳବାନ, ଆପଣଙ୍କ ଇଚ୍ଛାରେ ସବୁବେଳେ ବଳବାନ, ମୁଁ କ'ଣଟା କରିପାରିବି। ଆମ ଆମ ଟିଚିଂସଟା ପୁରା ଭକ୍ତଟାକୁ ସବୁ ଲେଖିଦେଲେ ନା, ଗୀତା ଭାଗବତ ସାର ଜିନିଷଟା ଏତେ ସେଦିନ ପ୍ରବଦ ଏଟା ଲେଖିଲେ। ଅଜ୍ଞ ବ୍ୟକ୍ତି କେବେ ଜାଣିନା ଯେ ସେ କୃଷ୍ଣ କଣ୍ଟ୍ରୋଲରେ ଅଛି, ସେ ଭାବେ ମୁଁ କଣ୍ଟ୍ରୋଲ କରୁଛି, ଆମେ ସମସ୍ତେ କୃଷ୍ଣ କଣ୍ଟ୍ରୋଲ ଅଛି, ସେ ରୋଗ ହଉ ଯାହା ହଉ କରୋନା ହଉ ମରୋନା ଏସବୁ ଭଗବାନଙ୍କ ଇଚ୍ଛା ରହିଛି ନା, ପ୍ରଭୁଙ୍କ ଇଚ୍ଛା ରହିଛି, ସେଟାକୁ ସବୁବେଳେ ସେ ଜାଣିନି। ଯେଉଁ ବ୍ୟକ୍ତି ମିଥ୍ୟା ଅହଙ୍କାର ବଶବର୍ତ୍ତୀ ସେ ଭାବେ ଯେ ସେ ସବୁ କରୁଛି ଏବଂ ସେଥିପାଇଁ ସେ ବାହାଦୁରୀ ମଧ୍ୟ ନେଉଛି, ଏହା ହେଉଛି ତାର ଅଜ୍ଞତାର ଲକ୍ଷଣ। ସେ କଥା ଜାଣିନାହିଁ ଯେ ପରମ ପୁରୁଷ ଭଗବାନଙ୍କ ନିର୍ଦ୍ଦେଶରେ ଭୂତ ପ୍ରକୃତି ତାର ସ୍ଥୂଳ ଓ ସୂକ୍ଷ୍ମ ଶରୀର ତିଆରି କରୁଛି ଏବଂ ସେଥିଯୋଗୁଁ ତାର ସମସ୍ତ ଶାରୀରିକ ଓ ମାନସିକ କର୍ମ କୃଷ୍ଣ ଚେତନାରେ କୃଷ୍ଣ ସେବାରେ ପର୍ଯ୍ୟବେସିତ ହେବା ଉଚିତ। ଆମେ କାହିଁକି ଭଗବାନ ସେବା କରିବା ନା, ଯେତେ ପ୍ରକାର ସୂକ୍ଷ୍ମ ସ୍ଥୂଳ ଯାହା ସବୁ ଶରୀର ତିଆରି ହେଉଛି ସବୁ ଭୂତ ପ୍ରକୃତି ଦ୍ୱାରା ତିଆରି ହେଉଛି, ଆଉ ଭୂତ ପ୍ରକୃତି ଭଗବାନଙ୍କ ନିର୍ଦ୍ଦେଶରେ କର୍ମ କରୁଛି। ଅଜ୍ଞ ବ୍ୟକ୍ତି ଏକଥା ଭୁଲି ଯାଏ ଯେ ପରମ ପୁରୁଷ ଭଗବାନ ହେଉଛନ୍ତି ଋଷିକେଶ, ଅର୍ଥାତ୍ ସେ ହେଉଛନ୍ତି ଏ ଜଡ଼ ଇନ୍ଦ୍ରିୟମାନଙ୍କର ପ୍ରଭୁ। ସେ ବ୍ୟକ୍ତି ବହୁ ଜନ୍ମ ଧରି ତାର ଇନ୍ଦ୍ରିୟ ସୁଖରେ ବିଷୟ ଭୋଗରେ ଲଗାଇ ଇନ୍ଦ୍ରିୟମାନଙ୍କର ଅପବ୍ୟବହାର କରିଛି, ସେଥିଯୋଗୁଁ ସେ ବର୍ତ୍ତମାନ ମିଥ୍ୟାଙ୍କାର ବଶବର୍ତ୍ତୀ ହୋଇ ନିଜକୁ କର୍ତ୍ତା ବୋଲି ମନେ କରୁଛି, ମିଥ୍ୟାଙ୍କାର ତାକୁ ଭ୍ରମିତ କରାଉଛି ଏବଂ କୃଷ୍ଣ ସହିତ ଥିବା ତାର ଶାଶ୍ୱତ ସମ୍ବନ୍ଧରୁ ତାକୁ ଦୂରେଇ ନେଇ ତାକୁ ଭୁଲେଇ ଦେଉଛି। ଶେଷ ପରେ ବଳଦେବ ଦାସଙ୍କର ଯେଉଁ ଉପକ୍ରମ ବିନିର୍ଣ୍ଣୟାତ୍ ସେଟାକୁ ବ୍ୟାଖ୍ୟା କଲେ। ସେ ଅନାଦିକାଳରୁ ବିଷୟ ସହିତ ତାର ଯାକୁ ଘନିଷ୍ଠ ସମ୍ପର୍କ ରହିଛି, ସେଟା ସେ ଭୋଗି ଭୋଗି ତାର ମାୟା ତାକୁ ଧରିଛି, ମାୟା ଦ୍ୱାରା ପ୍ରକୃତି କ୍ରିୟମାଣାଣି, ମାୟା ଦ୍ୱାରା କ୍ରିୟମାଣାଣି ଗୁଣେ କର୍ମାଣି, ଗୁଣେ ତତ୍ କାର୍ଯ୍ୟ ପ୍ରକୃତିର କାର୍ଯ୍ୟ ଦ୍ୱାରା ସେ ତ ବୁଝିପାରୁନି। ଆଉ ପ୍ରକୃତି ଅଛନ୍ତି, ପ୍ରକୃତିର କଣ୍ଟ୍ରୋଲର ଭଗବାନ ଅଛନ୍ତି, ଆଉ ଜୀବାତ୍ମା ଅଛନ୍ତି, ସେ କିଛି ବୁଝିପାରିବନି, ଅହଙ୍କାର ବିମୁଣାତ୍ମା। ତେଣୁ ଭଗବାନଙ୍କର ଏଇ ଯେଉଁ ଶ୍ଳୋକରେ କହିବାର ତାତ୍ପର୍ଯ୍ୟ ରହିଲା ଗୋଟିଏ, ପ୍ରଭୁ ଏଠି କହିବାର ତାତ୍ପର୍ଯ୍ୟ ଅର୍ଜୁନଙ୍କୁ କର୍ମ କରିବାର, ନିଷ୍କାମ କର୍ମର ଉପଦେଶ ଦେଉଛନ୍ତି ନା, ପୂର୍ବ ଶ୍ଳୋକରେ କହିଲେ ସାଙ୍ଗେ ସାଙ୍ଗେ ଏସବୁ ଅଲଗା ଆଡ଼କୁ ନେଲେ, ପୂର୍ବ ଶ୍ଳୋକରେ ବୁଝେଇ ଦେଲେ ଜ୍ଞାନୀ ଲୋକକୁ କର୍ମୀ ଲୋକକୁ, କର୍ମୀ ଲୋକର ବୁଦ୍ଧିକୁ ତାକୁ ଭେଦ କରିବ ନାହିଁ, ଜ୍ଞାନ ଉପଦେଶ ହଠାତ୍ ଦେବ ନାହିଁ, ତାକୁ କ୍ରମଶଃ ଅନାସକ୍ତ କଥା କହି ନିଷ୍କାମ କର୍ମ କଥା କହିବ, ତାପରେ ତା ଚିତ୍ତ ଶୁଦ୍ଧି ହେଲେ ସେ ଜ୍ଞାନ ସ୍ତରକୁ ଆସିବ। ଏଇଟା କହିଦେଇକି ସାଙ୍ଗେ ସାଙ୍ଗେ ବୁଲିଲେ, ପ୍ରଭୁଚନ୍ଦ ବୁଲେଇଲେ ଯେ କର୍ମୀ ଯେଉଁ କର୍ମୀ କର୍ମ କରୁଛନ୍ତି, ପୂର୍ବ ଶ୍ଳୋକରେ କହିଥିଲେ ଅଜ୍ଞ ବ୍ୟକ୍ତି ବି ଆସକ୍ତି କର୍ମ କରୁଛି, ବିଜ୍ଞ ବ୍ୟକ୍ତି ବି ଆସକ୍ତି କର୍ମ କରୁଛି, କିନ୍ତୁ ଦୁଇ ଜଣ କର୍ମ ଭିତରେ ଡିଫରେନ୍ସଟା କ'ଣ ରହିଛି ଏ ଶ୍ଳୋକ ଦେଲେ, ଅହଙ୍କାର ବିମୁଡ଼ାତ୍ମା କର୍ତ୍ତା ହମ ଇତି ମନ। ଏଇଟା ତେଣୁ କର୍ମ କରିବାର ଯେଉଁ ସୂତ୍ରଟା ରହିଲା ଚେତନା, ଆଉ ସେବାର ବି ସୂତ୍ରଟା ରହିଲା ଚେତନା, ସେବାଟା କରାଯାଉ ତାର ସୂତ୍ର ରହିଛି ଚେତନା, ତୁମର ଚେତନା, ତୁମେ ଭଗବାନଙ୍କ ସେବା କରିକି ତୁମର ଏଇ ଅହଙ୍କାର ରହୁଛି, ମୁଁ ନକଲେ ଏଇଟା ହେଇପାରିବି, ମୋ ଦ୍ୱାରା ଏଇଟା ହେଉଛି, ମୁଁ ଏଇଟା କରୁଛି, ତୁମେ ସେ ଅହଙ୍କାର ବିମୁଣାତ୍ମାରେ ଗଲ, ତୁମେ ସେବା କରୁନ, ତୁମକୁ ସେବାରେ ନିଯୁକ୍ତ ଦିଆଯାଇଛି, ଭଗବାନ ଆମକୁ ସେବା ଦେଇଛନ୍ତି, ସେଥିପାଇଁ ଆମେ ଡେଲି ତୁଳସୀ ପ୍ରାର୍ଥନା କରୁଛୁ ନା, ସେବା ଅଧିକାର ଦିଏ କର ନିଜ ଦାସୀ, ଆଉ ସେବାଟା କ'ଣ ତୁମେ ତୁମେ ସବୁବେଳେ ପାଇଯିବ ନା କ'ଣ, ତୁମେ ସେବାଟା ଦିଆ ଭଗବାନଟା ଦେଇଛନ୍ତି, ତୁମେ ଯେତେବେଳେ ଅହଙ୍କାର କରିବ ତୁମେ ସେବାଟା ନେଇଯିବ ଭଗବାନ, ଆଚ୍ଛା ଏଇଟା ସବୁ ସେବାଟା ଦିଆଯାଇଛି, ଆଉ ତୁମେ କାହାକୁ ବ୍ଲେମ୍ କର, ମୋତେ ଏମିତି ଅସୁବିଧା ହେଲା, ମୋତେ ସେମିତି ହେଲା, ମୋତେ ଏମିତି ହଇରାଣ କଲେ, ମୋତେ ଅଥରିଟି ଏହା କଲେ, ମୋତେ ସେୟା କଲେ, କେତେ ପ୍ରକାର କେତେ କଥା ଆଜିକାଲି ପିଲା କହୁଛି, ସେଟା ସେଟାକୁ ଶୁଣାଯିବନି, ଭଗବାନ ତୁମକୁ ସେବା, ଭଗବାନ ତ ନ ଚାହିଁବେ ହଟାଇଦେବେ, କାହିଁକି ତୁମକୁ ହଟେଇଲେ, ତୁମର ଗୋଟେ କିଛି ଦୋଷ ଥିବ, ଦୋଷଟା ହେଲା ଏଇଟା, ତୁମେ କିଛି ଭାବିଥିବ ଯେ ମୋ ବିନା ଏଇଟା ହେଇପାରିବନି, ମୁଁ ସବୁ ହିଁ କରୁଛି, କର୍ମୀ ଫିଲ୍ଡରେ ଦେଲେ ଏଗୁଡ଼ା ସବୁ ଭକ୍ତ ପାଖରେ ଲାଗିବ, କର୍ମୀ ପାଖରେ ବି ଲାଗିବ, ଗୀତାର ଶ୍ଳୋକ ଆମକୁ ଆମେ ସେବା କରୁନେ, ଆମକୁ ଭଗବାନ ସେବାରେ ଲଗେଇଛନ୍ତି, ଆଜି ସେ ଚାହିଁବ ଆମକୁ ବାହାର କରିଦେବ, ଆମର ସେମିତିକି ଯୋଗ୍ୟତା ନା, ଅହଙ୍କାର ଭାବନା ଯାହାର ଆସିଲା ତାକୁ ଭଗବାନ ହଟେଇଦେବେ, ସେଥିପାଇଁ ଏଇ କ'ଣ କହିଲେ ପ୍ରକୃତି କ୍ରିୟମାଣାଣି ଗୁଣେ କର୍ମାଣି ସର୍ବସ୍ୟ ଅହଙ୍କାର ବିମୁଣାତ୍ମା କର୍ତ୍ତା ହମ୍ ଇତି ମନ୍ୟତେ, ଏ ଚେତନାସ୍ତର ବିଜ୍ଞ ଆଉ ଅଜ୍ଞର ଚେତନାସ୍ତରର କଥା କହୁଛନ୍ତି। ତେଣୁ ଯେଉଁମାନେ ଭଗବାନଙ୍କର ଭକ୍ତ ହେଉଛନ୍ତି ସେମାନେ ବିନମ୍ର ଭାବରେ ସବୁବେଳେ ସେବା କରିବା ଦରକାର, ସେବାରେ ଅଭିମାନ, ଯେକୌଣସି ସେବା ଅଭିମାନ ଆସିଲା ମାନେ ତ ଗଲା, ତୁମର ଭଜନଟା ଚୂର୍ଣ୍ଣ ହେଇଯିବ, ଆଉ ଅଭିମାନଟା କ'ଣ, ତୁମର ସବୁ ଗଲା, ସେବାର ଫଳ ଗଲା, ଭଜନର ଫଳ ଗଲା, ଆଉ ଭଜନ କ'ଣ ବହୁତ ନା, ଏଇଟା ଅଧିକା ଭଜନ କରୁଛି କିନ୍ତୁ ତାର ଯଦି ଅଭିମାନ ରହୁଛି, ମୁଁ ଏଇଟା କରୁଛି ଆଉ କିଏ କରୁନା, ସେ ବି ଗଲା, ଏଇଟା ପୁରା ଓଲଟା ଆମର ଫିଲୋସଫି ନା, ଏଠି ହେଲା ଅହଙ୍କାର ବିମୁଡ଼ାତ୍ମା, ଆମର ସେଠି ଭକ୍ତିମ ଠାକୁର କ'ଣ କହିଲେ, ତୁମର ଇଚ୍ଛା ପ୍ରଭୁ ସବ କାର୍ଯ୍ୟ, ତା ସେଠି ବିନମ୍ର ଭାବଟା ରହିଲା ଆଉ ଅଭିମାନ ଶୂନ୍ୟ ଆଉ, ଏଇଟା ହିଁ ଗୀତାରେ ଏଇ ଶ୍ଳୋକରେ ପ୍ରଭୁ ଦେଖେଇଲେ। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦଜୀ ମହାରାଜ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରେମାନନ୍ଦେ ହରି ହରି ହରେ କୃଷ୍ଣ।